वासुदेवाय ॐ नमो भगवते वासुदेवाय भागवतम द्वितीय अध्याय सतसठ श्लोक कथा आरंभ करवा तुम गत काल पर्यंत आम छठी श्लोक पर्यटन कहते अध्याय बास्तरी श्लोक अच्छा तेनाली सतसठी को बास्तर छठ श्लोक रही आम चिंता करूँ आज आम लास्ट डेली कि रामजी बढ़ेदे आ दु दिन बढ़ेदे ତେଣୁ ତିନି ଦିନ କଥା ଚାଲିବ ଭଗବତଗୀତା ସବୁଦିନ ଚାଲିବ କିନ୍ତୁ ଆମକୁ କୃପା କରିବେ ତିନି ଦିନ ଭଗବତଗୀତା କରିବା ପାଇଁ ତେଣୁ ଆମେ ଆଉ ସତସଠ ଶ୍ଲୋକ ଉପରେ କହିବା ଗତ ଶ୍ଲୋକରେ ଯେଉଁ ଆମକୁ ଆଲୋଚନା କରିଥିଲେ ନାସ୍ତି ବୁଦ୍ଧି ରଜିତସ୍ୟ ନ ଚା ଯୁକ୍ତସ୍ୟ ଭାବନା ନ ଚା ବା ରଜ ଶାନ୍ତି ଅଶାନ୍ତସ୍ୟ କୁତ ସୁଖ ଯଦି ବୁଦ୍ଧି ଆମେ ଭଗବାନ ସହିତ ଯୁକ୍ତ ହେଇନାହିଁ ନାସ୍ତି ବୁଦ୍ଧିର ଯୁକ୍ତ ସେ ନଚା ଯୁକ୍ତ ବା ଭାବନା ମଧ୍ୟ ଆମର ଯୁକ୍ତ ହୋଇନାହିଁ ତେଣୁ ଆମେ ଶାନ୍ତି ପ୍ରାପ୍ତ ହୋଇପାରିବା ନାହିଁ ତେଣୁ ଶାନ୍ତି ପ୍ରାପ୍ତ ନହେଲେ ଆମେ ସୁଖ ପ୍ରାପ୍ତ ହୋଇପାରିବା ନାହିଁ ଏ ଯେଉଁ ଶୋକଟି କହିଲେ ଅର୍ଜୁନ କ'ଣ ଚିନ୍ତା କରିବେ ପର ଶୋକଟି ଏହିଭଳି ଭାବରେ ଆଚାର୍ଯ୍ୟ ଟୀକାରେ କହିଛନ୍ତି ଗୋଟେ ଶ୍ଲୋକ ପରେ ଯେଉଁ ଶୋକ କହୁଛନ୍ତି କ'ଣ ପାଇଁ କହୁଛନ୍ତି ନା ତା ସହିତ କ'ଣ ସମ୍ବନ୍ଧ ଲିଙ୍କ୍ ତାକୁ କହନ୍ତି ଲିଙ୍କ୍ ଲିଙ୍କ୍ କ'ଣ ଅଛି ଆଚାର୍ଯ୍ୟ ମାନେ ସେଇଟା କହିଛନ୍ତି ତେଣୁ ଏଠି ସୁଦର୍ଶନ କହୁଛନ୍ତି ନାସ୍ତି ବୁଦ୍ଧି ରଜତ ଇତ୍ୟତ୍ର ହେତୁ ମାହୋ ହେତୁ ମାହୋ କାହିଁକି ବୁଦ୍ଧି ଭଗବାନଙ୍କ ସହିତ ଯୁକ୍ତ ହେଉନାହିଁ ପୂର୍ବରୁ ଯେଉଁ ଶୋକରେ କହିଲେ ଅର୍ଜୁନ ଚିନ୍ତା କରିବେ କାହିଁକି ଲୋକମାନେ ଯୁକ୍ତ ହେଉନାହାନ୍ତି ବୁଦ୍ଧି କାହିଁକି ଯୁକ୍ତ କରୁନାହାନ୍ତି ତେଣୁ ଭଗବାନ କହୁଛନ୍ତି ବର୍ତ୍ତମାନ ଏ ଶ୍ଲୋକରେ କହୁଛନ୍ତି ଇନ୍ଦ୍ରିୟାଣ ହି ଚରତାଂ ଜନ୍ମନ ଅନୁବିଧିୟତେ ତଦସ୍ୟ ତଦସ୍ୟ ହର୍ତ୍ତି ପ୍ରଜ୍ଞାନ ବାୟୁ ନାବିକାଂ ବସି ଏକମ୍ ଏକମ୍ ଇନ୍ଦ୍ରସ୍ୟ ମନସ୍ୟ ପୁରୁଷସ୍ୟ ବା ପ୍ରଜ୍ଞାନ ହରତି କିମୁ ବକ୍ତବ୍ୟମ୍ ବହୁନି ଗୋଟିଏ ଇନ୍ଦ୍ରିୟ ଯଦି ଉତ୍ସୃଙ୍ଖଳ ହୋଇଗଲା ଜାଣି ଚଳତା ଜନ୍ମ ମନ ତା ସହିତ ମିଶିଗଲା ତାହେଲେ ତା'ର ପ୍ରଜ୍ଞାକୁ ନଷ୍ଟ କରିଦେବ ତଦସ ହରିଚକ୍ର ବାୟୁ ନାବା ମଶା ଯେମିତି ସମୁଦ୍ରରେ ବା ନଦୀରେ ନାବ ଯାଉଛି ଭୀଷଣ ପବନ ହେଲେ ଝଡ଼ ପବନ ଝଡ଼ ତୋଫାନ ହେଲେ ସେ ବାୟୁଟାକୁ କ'ଣ ଓଲଟେଇ ଦେଉଛି ବାୟୁ ନାବ ବା ମଶା ସେଇଭଳି ଆମର ପତନ ହୋଇଯିବ ତେଣୁ ଏହି ପ୍ରସଙ୍ଗରେ ଆମ ବିଭିନ୍ନ ଆଚାର୍ଯ୍ୟମାନେ ଗୋଟେ କଥା କହନ୍ତି ଶ୍ରୀମଦ୍ ଭାଗବତ ଏକାଶ ସ୍କନ୍ଧରେ ବିଶ୍ୱନାଥ ଚତୁର୍ଥୀ ଠାକୁର ଏଇଟା କହିଛନ୍ତି ଦତ୍ତାତ୍ରେୟଙ୍କର ଯେଉଁ ଚବିଶଟି ଗୁରୁ ଥିଲେ ତା ଦେହରୁ ସେ ଗୁରୁମାନଙ୍କ ସମେତ ସେ ବିଷୟରେ ଏହି କଥାଟି କୁହାଯାଏ ଗୋଟିଏ ଗୋଟିଏ ଜୀବ ତାଙ୍କର ଗୋଟିଏ ଗୋଟିଏ ଇନ୍ଦ୍ରିୟ ବହୁତ ପ୍ରବଳ ଗୋଟିଏ ଗୋଟିଏ ଇନ୍ଦ୍ରିୟର ପ୍ରବଳତା ଯୋଗୁଁ ଗୋଟିଏ ଗୋଟିଏ ଜୀବ ପ୍ରାଣ ହରାନ୍ତି ସମସ୍ତେ ଦେଖିଥିବା ଅନୁଭବ କରିଥିବା ତେଣୁ ବିଶ୍ୱନାଥ ଚତୁର୍ଥୀ ଠାକୁର କହୁଛନ୍ତି ଯେ କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତା ରିବ ପଞ୍ଚମୀ ରିବ ପଞ୍ଚ ଏକ ପ୍ରମାଦିଶ କଥା ନାହିଁ ଯାହା ସେ ବୋଧେ ପଞ୍ଚମୀ ରିବ ପଞ୍ଚ ଏ ଗୋଟିଏ ଗୋଟିଏ ଜୀବ ତାର ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ରହିଛନ୍ତି ଯେମିତି କୁରଙ୍ଗ କୁରଙ୍ଗ କହିଲେ କୁରଙ୍ଗ ହେଉଛି ହରିଣ ହରିଣ ତୁରଙ୍ଗ କୁହାଯାଏ ତୁରଙ୍ଗ ତାର ଯେଉଁ କାନ ବା ଶ୍ରବଣ ଇନ୍ଦ୍ରିୟଟା ବହୁତ ପ୍ରବଳ ରହିଛି ବ୍ୟାଧ କ'ଣ କରେ ନା ସୁନ୍ଦର ସଙ୍ଗୀତ ଗାନ କରେ ସୁନ୍ଦର ସଙ୍ଗୀତ ଗାନ କଲେ ସେ ହରିଣ ପଳେଇ ଆସେ ବାହାରକୁ ତେଣୁ ବ୍ୟାଧ ତାକୁ ଶିକାର କରେ ତେଣୁ ଗୋଟିଏ ଇନ୍ଦ୍ରିୟ ପ୍ରବଳତା ଯୋଗୁଁ ସେ ମୃତ୍ୟୁବରଣ କରେ ଏତେ ଉଦାହରଣ ହେଉଛି ଏଇଟା ତୁରଙ୍ଗ ମାତଙ୍ଗ ମାତଙ୍ଗ କହିଲେ ହାତୀ ହାତୀର ତା'ର ଯୌନ ଉପଭୋଗ କ୍ଷମତା ବା ସ୍ପର୍ଶ ଇନ୍ଦ୍ରିୟଟାର ପ୍ରବଳତା ରହିଛି ତେଣୁ ସେଥିପାଇଁ ସେମାନେ ବିଭିନ୍ନ ମାନେ ସେମାନେ ସେ ମୃତ୍ୟୁବରଣ କରନ୍ତି କାହିଁକି ନା ଯେଉଁ ପୁରୁଷ ହାତୀ ସ୍ତ୍ରୀ ହାତୀର ପ୍ରତି ଆକର୍ଷିତ ହୋଇକି ଯେତେବେଳେ ତା ସହିତ ସାଙ୍ଗ କରିବା ପାଇଁ ଯାଇଥିବେ ଅନ୍ୟ ପୁରୁଷାର୍ଥମାନେ ତାକୁ ଆକ୍ରମଣ କରିବେ, ସେ ପୁରୁଷାର୍ଥୀ ତାଙ୍କର ସାଙ୍ଗରେ ଯଦି ଲଢ଼େଇ ଜଣେ ମୃତ୍ୟୁବରଣ କରିଯାଏ ବା ଏମିତି ବି ହେଇଛି। ସାଧାରଣତଃ ହାତୀକୁ ପ୍ରଭୁପାଦ ମହାରାଜ କଥାକୁ କହନ୍ତି, ହାତୀକୁ ଏଇଭଳି ଭାବରେ ଶିକାର କରନ୍ତି, ଗୋଟେ ସ୍ତ୍ରୀ ହାତୀକୁ ରଖିଦିଅନ୍ତି, ସ୍ତ୍ରୀ ହାତୀ ପ୍ରକୃତ ହାତୀ ହେଉ ବା ଇଏ ହାତୀ ହେଉ ମାନେ ଆର୍ଟିଫିସିଆଲ ହାତୀ ହେଉ, ତା'ର ଗୋଟେ ଶବ୍ଦ ଯେତେବେଳେ କରେ ସେ ଶବ୍ଦଟାକୁ ରେକର୍ଡ଼ିଂ କରିକି ସବମିଟ୍ ଦେଇଦେବେ, ପୁରୁଷ ହାତୀ ଆକର୍ଷିତ ହୋଇକି ଆସିବ, ସେ ଆସିବ ସେତେବେଳେ ସେ ଗୋଟେ ଗାଢ଼ ହୋଇଥିବ ହାତ ହୋଇଥିବ ତା ଉପରଟା ପୋତିଲା ଭଳିଆ କରିଦେଇଥିବେ, ସେତେବେଳେ ଆସିବ ହାତ ସେ ପାଇପ ଭିତରେ ପଡ଼ିଯିବ, ପଡ଼ିଗଲେ ସେ ପଡ଼ିଗଲେ ବସା ହୋଇଗଲା, ତାକୁ ବହୁତ ପର୍ଯ୍ୟନ୍ତ ଖାଇବାକୁ ଦେବେନି, ତା'ପରେ ଅଳ୍ପ ଅଳ୍ପ ଦେବେ, ଏଇଭଳି ଭାବରେ ତାକୁ ନିଜର ହତିଆର ମହତ ତାକୁ ରଖେ, ଏଇଭଳି ଭାବରେ ହାତୀକୁ ନିଜ ବସ କରେ। ତେଣୁ ଏଇଭଳି ଭାବରେ କୁରଙ୍ଗ ମାତଙ୍ଗ ପତଙ୍ଗ, ପତଙ୍ଗ ହେଉଛି ପୋକ, ପୋକ ସବୁ ଜଡ଼ି ପୋକ ସବୁ ଏସବୁ ରହିଛନ୍ତି ପତଙ୍ଗ, ପତଙ୍ଗ ପତଙ୍ଗ ତା'ର ଦର୍ଶନ ଇନ୍ଦ୍ରିୟଟା ବହୁତ ପ୍ରବଳ, ବର୍ଷା ଦିନ ଦେଖିବେ କେତେ ଝଡ଼ି ପୋକ ଆସୁଛନ୍ତି, ଗୋଟେ ଦୀପଟେ ଯଦି ଥିବ ତା ଦେହରେ ଆସି ପଡ଼ିଯାଉଛନ୍ତି, ମୃତ୍ୟୁବରଣ କରିଯାଉଛନ୍ତି। ଭଗବତ ଗୀତାରେ ଏକାର ଶ୍ରଦ୍ଧାରେ ଅର୍ଜୁନ ମଧ୍ୟ ସେକଥା କହିଥିଲେ, ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା ବିଶନ୍ତି ନାଶାୟ ସମ୍ଭୋଧ ବେଗା, ଯେମିତି ଦୀପର ପ୍ରତି ଆକର୍ଷିତ ହୋଇକି ପତଙ୍ଗମାନେ ମୃତ୍ୟୁବରଣ କରନ୍ତି, ତାଙ୍କର ଦର୍ଶନ ଇନ୍ଦ୍ରିୟଟା ବହୁତ ପ୍ରବଳ ରହିଛି। ସେହିଭଳି ଭାବରେ ପତଙ୍ଗ ଭୃଙ୍ଗ, ଭୃଙ୍ଗ ହେଉଛି ମହୁମାଛି, ମହୁମାଛିର ତା'ର ଆଘ୍ରାଣ ଯେଉଁ ନାସିକା ଆଘ୍ରାଣ ଘ୍ରାଣ ଇନ୍ଦ୍ରିୟଟା ବହୁତ ପ୍ରବଳ, ତେଣୁ ସେ ପଦ୍ମର ଯେଉଁ ପୁଷ୍ପର ଯେଉଁ ରହିଛି ସୁଗନ୍ଧି ପ୍ରତି ଆକର୍ଷିତ ହୋଇକି ପଦ୍ମପୁଷ୍ପ ହେଉଛି ଚାଲିଯାଏ, ପଦ୍ମପୁଷ୍ପର ତା'ର ମଧୁ ସେ ପିଇବା ସହିତ ତା'ର ଯେଉଁ ରହିଛି ସୁଗନ୍ଧି ମଧ୍ୟ ସେ ଆଘ୍ରାଣ କରେ, ଏଭଳି ଆକର୍ଷିତ ହୋଇଯାଏ। ରାତି ହୋଇଗଲେ ପଦ୍ମପୁଷ୍ପଟି ବନ୍ଦ ହୋଇଯାଏ, ବନ୍ଦ ହୋଇଗଲେ ସେ ଆଉ ଜାଣିପାରେ ନାହିଁ, ସେ ମୃତ୍ୟୁବରଣ କରିଯାଏ, ସେଥିରେ ପଦ୍ମଫୁଲ ଭିତରେ ବସି ମୃତ୍ୟୁବରଣ କରିଯାଏ, ଘ୍ରାଣ ଶକ୍ତି ପ୍ରବଳ ଥିବାରୁ ଏଇଭଳି ଭାବରେ ହୁଏ। ସେଇଭଳି ଭାବେ ମୀନ, ମୀନର ତା'ର ଶକ୍ତି ରହିଛି, ସେ ଜାଣିପାରିବ ଯଦି କିଛି କେତେ କିଲୋମିଟର ଦୂରରୁ ଯଦି କିଛି ବିପଦ ଆସିବ ଜାଣିଯିବ, ତା'ର ଶକ୍ତି ରହିଛି ପ୍ରଭୁପାଦ ମହାରାଜ କହିଛନ୍ତି କଥା, କିନ୍ତୁ ତାହାର ଯେଉଁ ରସନ ଇନ୍ଦ୍ରିୟଟା ବହୁତ ପ୍ରବଳ, ପେଟ ଫୁଲ୍ ଥିଲେ ମଧ୍ୟ ଯଦି କିଛି ଖାଦ୍ୟ ମିଳିଗଲା ସାଙ୍ଗେ ସାଙ୍ଗେ ପେଟରେ ପକାଇଦେବ, ବଂଶୀ ପକାଇ ଯେଉଁ ଧରୁଛନ୍ତି ତାହେଲେ ସେ କଣ୍ଟା ପଡ଼ିଲା, ସେ ମୃତ୍ୟୁବରଣ କଲା। ତେଣୁ ଏହିଭଳି ଭାବରେ ଗୋଟିଏ ଗୋଟିଏ ଜୀବଙ୍କର ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ଥିବାରୁ ସେମାନେ ମୃତ୍ୟୁବରଣ କରୁଛନ୍ତି, ଆଉ ମନୁଷ୍ୟର ସବୁ ଇନ୍ଦ୍ରିୟ ପ୍ରବଳ ରହିଛି, କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତା ଏବଂ ପଞ୍ଚବୀ ରେବ ପଞ୍ଚ ଏକ ପ୍ରମାଦି ସ କଥମ ନ ହୁଏତେ ଯ ସେବତୀ ପଞ୍ଚବୀ ରେବ ପଞ୍ଚ, ଗୋଟିଏ ଇନ୍ଦ୍ରିୟ ଯେତେବେଳେ ଜଣଙ୍କର ପ୍ରବଳ ହୋଇଯାଉଛି ସେତେବେଳେ ସେ ମୃତ୍ୟୁବରଣ କରୁଛି, ଆଉ ମନୁଷ୍ୟର ସବୁ ଜାଗା ଇନ୍ଦ୍ରିୟ ପ୍ରବଳ ରହିଛି, କ'ଣ ତା'ର ଅବସ୍ଥା ହେବ, ତେଣୁ ଏଠି ସେ କଥା କୁହାଯାଉଛି ଇନ୍ଦ୍ରିୟାଣ ହିଁ ଚାରତା। ତେଣୁ ଇନ୍ଦ୍ରିୟ ବିଷୟରେ ଯେତେବେଳେ ଆମେ ଇନ୍ଦ୍ରିୟ ସହିତ ଇନ୍ଦ୍ରିୟ ଅର୍ଥ ବିଷୟରେ ଚିନ୍ତା କରୁଛେ, ଆଖିରେ ଆମେ ଦେଖୁଛେ, କାନରେ ସବୁ ଶ୍ରବଣ କରୁଛେ, ଏଇସବୁ ଇନ୍ଦ୍ରିୟ ଉପଭୋଗ ବିଷୟ ଯେତେବେଳେ ଇନ୍ଦ୍ରିୟ ଯୁକ୍ତ ରହିଛନ୍ତି, ମନ ଯେତେବେଳେ ତା ସହିତ ଯୁକ୍ତ ହୋଇଗଲା ସେତେବେଳେ ଭାରତ ପ୍ରଜ୍ଞା ଯେତେ ବୁଦ୍ଧିମାନ ବ୍ୟକ୍ତି ହୋଇଗଲେ ମଧ୍ୟ ତା ବୁଦ୍ଧିକୁ ନଷ୍ଟ କରିଦେବ, ଯେମିତି ଅଜାମିଳ ଅଜାମିଳ ଚରିତ ଭାରତ ଷଷ୍ଠ ସ୍କନ୍ଧ ବର୍ଣ୍ଣନା କରାଯାଇଛି, ବହୁତ ସୀତାରାମ ହନୁମାନ ଯୋଗୀ ବହୁତ ବେଦ ଅଧ୍ୟୟନ କରିଥିଲେ, ବ୍ରାହ୍ମଣ କୁଳରେ ଜାତ ହୋଇଥିଲେ, ଯେଉଁ ରହିଛନ୍ତି କେଉଁ ଯେଉଁ ପାନ୍ୟକୁବ୍ଜା ଦ୍ୱିଜ କଶ୍ଚିତ, ପାନ୍ୟକୁବ୍ଜାର ଦ୍ୱିଜମାନେ ପ୍ରସିଦ୍ଧ, ବହୁତ ସୂଚି ତାଙ୍କର ରହିଛି, ବହୁତ ଅଧ୍ୟୟନ କରିଛନ୍ତି, ଭଗବାନଙ୍କ ସେବାରେ ମଧ୍ୟ ନିଯୁକ୍ତ ରହିଛନ୍ତି, ତାଙ୍କ ପତ୍ନୀ ମଧ୍ୟ ରହିଛନ୍ତି, କିନ୍ତୁ ଯେତେବେଳେ ଗୋଟେ ଦୃଶ୍ୟ ଦେଖିଦେଲେ, ଗୋଟେ ବେଶିଆର ଗୋଟେ ଶୂଦ୍ର ସହିତ ସଙ୍ଗ କରିବା ଦୃଶ୍ୟ ଦେଖିଦେଲେ, ଏଭଳି ତାଙ୍କର ପ୍ରଜ୍ଞା ହରଣ ହୋଇଗଲା, ତେଣୁ ଆଉ ସିଏ ତା ପ୍ରତି ଏଭଳି ଆକର୍ଷିତ ହୋଇକି ରହିଲେ, ତାଙ୍କ ପତ୍ନୀକୁ ଛାଡ଼ିଦେଲେ, ତାଙ୍କ ପିତାମାତାଙ୍କୁ ଅବହେଳା କରିଦେଲେ, ସେଇ ଦାସୀ ସଙ୍ଗରେ ରହିଲେ, ଦାସୀ ସଙ୍ଗ କରି 88 ବର୍ଷ ପର୍ଯ୍ୟନ୍ତ ରହିଲେ, ଦାସୀ ସଙ୍ଗରେ ବହୁତ ଚେଷ୍ଟା କଲେ,
ଏ ଯେଉଁ ରହିଛି ତା ପ୍ରତି ଆକର୍ଷଣ ରହିଛି ସେ ଆକର୍ଷଣକୁ ଆକର୍ଷଣ ନ ହେବା ପାଇଁ ବହୁତ ପ୍ରକାର ଚେଷ୍ଟା କଲେ, ବହୁତ ଶାସ୍ତ୍ର ଯେଉଁ ପାଠ ପଢ଼ିଥିଲେ ଶାସ୍ତ୍ର ସବୁ ବିଚାର କଲେ, ଆଲୋଚନା କଲେ, ନିଜର ଇନ୍ଦ୍ରିୟମାନଙ୍କୁ ଦମନ କରିବାକୁ ବହୁତ ଚେଷ୍ଟା କଲେ, କିନ୍ତୁ କରିପାରିଲେ ନାହିଁ। ଏ ପ୍ରସଙ୍ଗ ସବୁ ରହିଛି ଭାଗବତରେ, ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତା ବିଷୟରେ, ଅଜାମିଳ ବିଷୟରେ ତିନୋଟି ଶ୍ଳୋକ ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଅଜାମିଳ ଚରିତ। ତେଣୁ ଏହିଭଳି ଭାବରେ ଗୋଟିଏ ଇନ୍ଦ୍ରିୟମାନେ ଯେତେବେଳେ ସେହି ବିଷୟ ବିଷୟରେ ଚିନ୍ତା କରୁଛନ୍ତି, ସେତେବେଳେ ମନ ତା ସହ ଯୁକ୍ତ ହୋଇଯିବାରୁ ତାର ପ୍ରଜ୍ଞା ତାର ବୁଦ୍ଧିକୁ ନଷ୍ଟ ହୋଇଯାଉଛି। ଏହିଭଳି ଭାବରେ ଅନେକ ଉଦାହରଣ ରହିଛି। ବିଶ୍ୱାମିତ୍ର 60,000 ବର୍ଷ ଧରି ତପସ୍ୟା କଲେ, କିନ୍ତୁ ଇନ୍ଦ୍ରଙ୍କର ଜଣେ ଭାଡ଼ିଣୀ ପଡ଼ିଗଲା, କାଳେ ନେଇଯିବେ ଆମ ପୋଷ୍ଟକୁ ନେଇଯିବେ, ପଠାଇଦେଲେ ମେନକାଙ୍କୁ। ମେନକାଙ୍କୁ ସେ ଦେଖିନାହାନ୍ତି, ଧ୍ୟାନ କରୁଛନ୍ତି, ଚକ୍ଷୁ ପୁରା ଖୋଲା ହୋଇନାହିଁ, ପୁରା ବନ୍ଦ ହୋଇନାହିଁ, ଅର୍ଦ୍ଧ ନିମିଳିତ ଚକ୍ଷୁ। ଭଗବତଙ୍କ ଷଷ୍ଠ ଅଧ୍ୟାୟ ମଧ୍ୟ ବର୍ଣ୍ଣନା କରାଯାଇଛି, ଧ୍ୟାନ ପ୍ରୋସେସ୍ ଯେଉଁ ରହିଛି, ନାସିକା କ'ଣ ତେତିକା ଆକ୍ରମ ମନ କୃତ ଚିତେନ୍ଦ୍ରିୟ କ୍ରିୟା ବିଶ୍ୱାସ ଯୋଗମାତ୍ରୁଦ୍ଧେ ସମ କାୟସ୍ରେ ବିବାହ ଧାରଣ ଅଟଳ ସ୍ଥିର ସମ୍ପ୍ରକ୍ଷ ନାସିକା ଆକ୍ରମ ସହ ନାସିକାର ଅଗ୍ରଭାଗ ସେ ଦେଖିବେ। ତେଣୁ ପୂର୍ଣ୍ଣ ଭାବରେ ଆଖି ଖୋଲିବେ ନାହିଁ କି ପୂର୍ଣ୍ଣ ଭାବରେ ବନ୍ଦ କରିବେ ନାହିଁ, ଇଏ ହେଉଛି ଧ୍ୟାନର ମୁଦ୍ରା। ତେଣୁ ମେନକା ଯେତେବେଳେ ଆସିଲେ ମେନକାକୁ ସେ ଦେଖିନାହାନ୍ତି। ଆମର ପ୍ରଭୁପାଦ ମହାରାଜ କହନ୍ତି ତାଙ୍କର ଯେଉଁ ହାତରେ ଯେଉଁ କାଚ ରହିଛି ସେ କାଚର ରଣଧୁନି ଶବ୍ଦ ଶୁଣିକି ଆକର୍ଷିତ ହୋଇଗଲେ, ମେନକା ପ୍ରତି ଆକର୍ଷିତ ହୋଇଗଲେ, ଧ୍ୟାନ ପ୍ରଶ୍ନ ହୋଇଗଲା, ମେନକା ସଙ୍ଗ କଲେ, ମେନକା ସଙ୍ଗ କରିକି ସିଏ ଯାହା ଦେଇଥିଲେ ଶକୁନ୍ତଳ ଦାଦି କେତେ ଶକୁନ୍ତଳ ମେନକା ଶକୁନ୍ତଳ ଦାଦି କନ୍ନମୁଣ୍ଡ ଆଶ୍ରମ ରହିଥିଲେ, ଦୁଷ୍ମନ୍ତ ବିଭାଗ କରିଥିଲେ, ଦୁଷ୍ମନ୍ତ ପ୍ରସିଦ୍ଧ ଦୁଷ୍ମନ୍ତ ରାଜା, ଯାହାଙ୍କ ପୁତ୍ର ହେଉଛନ୍ତି ଭରତ, ଯେଉଁ ଭରତ ବଂଶରେ ଆସୁଛନ୍ତି ପରୀକ୍ଷିତ ବା ଏମାନେ ପାଣ୍ଡବମାନେ ଆସୁଛନ୍ତି। ତେଣୁ ତାଙ୍କ ସେ ଭରତଙ୍କ ନାମ ଅନୁସାରେ ଭାରତ ବୋଲି କୁହାଯାଉଛି, ପାଣ୍ଡବମାନଙ୍କୁ ଭାରତ ବୋଲି କୁହାଯାଉଛି। ଭଗବତ ଗୀତାରେ ଅନେକ ଥର ଭଗବାନ କହିଛନ୍ତି ଭାରତ, ଯଦା ଯଦା ଏଭଳି ଗ୍ରାମୀଣ ହେଉଛି ଭାରତ, ସେ ଭରତ ପ୍ରସିଦ୍ଧ, ସେ ତାଙ୍କର ଶକୁନ୍ତଳା ଶକୁନ୍ତଳା ଦୁଷ୍ମନ୍ତଙ୍କ ପୁତ୍ର ହେଉଛନ୍ତି ଭରତ, ଶକୁନ୍ତଳା ହେଉଛନ୍ତି ବିଶ୍ୱାମିତ୍ରଙ୍କ କନ୍ୟା। ବହୁତ ବଡ଼ ପ୍ରସଙ୍ଗ ଆଗମନ ବର୍ଣ୍ଣନା କରାଯାଇଛି ତାଙ୍କ ବିଷୟରେ। ତେଣୁ ଏହିଭଳି ଭାବରେ ଅନେକ ଉଦାହରଣ ରହିଛି। ସୌଭରମୁନି କଥା ଚାଲିଛି ଆମର ବର୍ତ୍ତମାନ ସକାଳେ ଭାଗବତମରେ। ସୌଭରମୁନି ଏତେ ପ୍ରସିଦ୍ଧ ମୁନି ଥିଲେ, 10,000 ବର୍ଷ ଧରି ତପସ୍ୟା କରିଥିଲେ, କିନ୍ତୁ ମୀନମାନଙ୍କର ସଙ୍ଗ ଦେଖି ତାଙ୍କର ଯୌନ କାମନା ଯାହା ହେଲା, ଆମେ ସେଇଟା ଆଜି କହିନି, ଆଜି ଭୁଲିଗଲି କହିବା, ଆସନ୍ତା କିଛି କହିବା, ସେଇଟା ଯୌନ କାମନା ଯାହା ହେଲା ବୃଦ୍ଧ ହୋଇଗଲାଣି। ମାନେ ଆମର ଶିଶୁମନ୍ତ ରାଧାକୃଷ୍ଣ ସେ ମହାରାଜ କହନ୍ତି ମୁଣ୍ଡ ଏମିତି ଥରୁଛି ଥରୁଥିଲା ତାଙ୍କର, ଏଭଳି ବନ୍ଧକି ଆସିଯାଇଥିଲା, କିନ୍ତୁ ଯୌନ କାମନାକୁ ବନ୍ଦ କରିପାରିଲେ ନାହିଁ। ଆସିଲେ ଜଳ ଭିତରେ ଆସିଲେ ମଥୁରାରେ ରାଧା ଥିଲେ, ସେ ସବୁ ମାନଧାତା ମାନଧାତା, ସେ ଗୋଟେ ପ୍ରସିଦ୍ଧ ମାନେ ସେ ଗୋଟେ ଘଟଣା ରହିଛି ମାନଧାତା କାହିଁକି ତାଙ୍କ ନାଁ ହେଲା ମାନଧାତା, କୌଣସି ମାଆଙ୍କର ଗର୍ଭକୁ ସେ ଆସିନାହାନ୍ତି, ପିତାଙ୍କର ଗର୍ଭକୁ ସେ ଆସିଛନ୍ତି, ତାଙ୍କ ଗର୍ଭ କାହିଁକି ପିତାଙ୍କ ପେଟରୁ ସେ ଆସିଛନ୍ତି। ଘଟଣା ହେଇଛି ତାଙ୍କ ପିତା ଯିଏ ତାଙ୍କ ନାଁଟା ଭୁଲି ଯାଇଛି, ସେ ତାଙ୍କ ପତ୍ନୀଙ୍କ ସହିତ ଯାଇଥିଲେ, ଯାଇକରି ଯଜ୍ଞ ପୁତ୍ର ପାଇଁ ଗୋଟେ ଯଜ୍ଞ କରୁଥିଲେ, ଜାଗୃତ ବ୍ରାହ୍ମଣମାନେ ପୁତ୍ର ପ୍ରାପ୍ତି ପାଇଁ ଯଜ୍ଞ କରୁଥିଲେ। ସେ ଯେତେବେଳେ ରାତିରେ ସେମାନେ ବିଶ୍ରାମ ନେଇଥିଲେ ସେଇଠି ସେ ସ୍ଥାନରେ ତାଙ୍କୁ ତୃଷା ହେଲା, ତୃଷା ହେଲା ଯେତେବେଳେ ସେ ଯେତେବେଳେ ଦେଖିଲେ କିଛି କେଉଁଠି ପାଇଲେଣି, ଗୋଟେ ମାଠିଆରେ ପାଣି ଥିଲା, ସେ ପାଣିକୁ ପିଇଦେଲେ, ସେ ପାଣିଟା ଆକ୍ଚୁଆଲି ତାଙ୍କ ପତ୍ନୀ ପିଇବା କଥା, ସେ ଜଳଟାକୁ ପିଇଥିଲେ ତାଙ୍କର ପୁତ୍ର ହେଇଥାନ୍ତା, କିନ୍ତୁ ଇଏ ପିଇଦେଲେ ପିଇଦେଲେ ଯେତେବେଳେ ଆଗ୍ରହ ପୁତ୍ର ପେଟରେ ସୃଷ୍ଟି ହେଲେ ପୁତ୍ର, ତେଣୁ ସେ ଯାହା ପୁତ୍ର ଯେତେବେଳେ ଜାତ ହେଲେ ସେ କ୍ଷୀର କେମିତି ପିଇବେ, ତେଣୁ ଇନ୍ଦ୍ର ତାଙ୍କୁ ଦେଲେ, ତାଙ୍କ ତର୍ଜନୀରେ ରହିଛି ଅମୃତ, ଇନ୍ଦ୍ରଙ୍କ ତର୍ଜନୀରେ ଅଙ୍ଗୁଳିରେ ରହିଛି ଅମୃତ। ତେଣୁ ସେ ଯେଉଁ କାନ୍ଦୁଥିଲେ କ୍ରନ୍ଦନ କରୁଥିଲେ ସେ କହିଲେ ମାଁ ଧାତା, ଯେଉଁ କାନ୍ଦ ନା ମାଁ ଧାତା, ତେଣୁ ସେଥିରେ ତାଙ୍କ ନାମ ହୋଇଗଲା ମାଁ ଧାତା, ପ୍ରସିଦ୍ଧ ରାଜା ଭଗବାନ ରାମଚନ୍ଦ୍ର ବଂଶରେ ସେ ଥିଲେ ପୂର୍ବ ବଂଶଧର। ମନ୍ଧତା ତାଙ୍କର 50 କନ୍ୟା ଥିଲେ, ତାଙ୍କ ଯାଇ ପହଞ୍ଚିଲେ ମନ୍ଧତାଙ୍କ ରାଜ୍ୟରେ ପହଞ୍ଚିଲେ, କହିଲେ ରାଜା ମୋତେ ଗୋଟେ କନ୍ୟା ଦିଅନ୍ତୁ, ବୁଢ଼ା ହୋଇଗଲେଣି କିନ୍ତୁ ତଥାପି ସମ୍ବରଣ କରିପାରିଲେ ନାହିଁ, ଏଭଳି ଅବସ୍ଥା ରହିଛି, ବହୁତ ବଡ଼ ପ୍ରସଙ୍ଗ ରହିଛି। ତଥାପି ଆପଣମାନଙ୍କୁ କହିଦେବା ଘଟଣାଟା କହିଛି, ଯେତେବେଳେ ଆରମ୍ଭ କରି ଶେଷ କରିଦେବା ଆପଣମାନେ ଜାଣିବେ ବହୁତ କଥା ରହିଛି ତା ଶାସ୍ତ୍ରମାନଙ୍କରେ। ତେଣୁ ତାଙ୍କର ପିତା ଦେଖିଲେ, ମାନ୍ଧାତ ଦେଖିଲେ, ଏ ବାର୍ଦ୍ଧକ ବୃଦ୍ଧ ବୁଢ଼ା ବ୍ୟକ୍ତିକୁ ମୋର କନ୍ୟା ବିବାହ କରିବେ, କିନ୍ତୁ ମନା କରିଦେବେ, ଜଣେ ଅଭିଶାପ ଦେଇଦେବେ, ପ୍ରସିଦ୍ଧ ଋଷି ଏଣେ ଅଭିଶାପ ଦେଇକି ଆସିବୁ କରୁଣକୁ, ଆମେ ଆଲୋଚନା କରୁଛୁ ସେ କଥା, କାଳିୟ କଥା, କାଳିୟଦେବଙ୍କ କଥା। ତେଣୁ ସେ ଗୋଟେ ଉପାୟ ଚିନ୍ତା କଲେ ରାଜା, ସେ ବହୁତ ବିଚକ୍ଷଣ ବୁଦ୍ଧି ତାଙ୍କର ରହିଛି, ଯେ କହିଲେ ଦେଖନ୍ତୁ ମୁନିବର, ଆମେ ଗୋଟେ ସ୍ୱୟଂବର କରିବା, ଆପଣ ଆସନ୍ତୁ, ଯେଉଁ କନ୍ୟା ଆପଣଙ୍କୁ ଚାହିଁବେ ବିବାହ କରିବା ପାଇଁ ସେ ଆପଣ ବିବାହ କରିବେ। କିନ୍ତୁ ମାଧା ଇଏ ଋଷି ଜାଣିଗଲେ, ସୌଭରି ମୁନି କହିଲେ ଚାହୁଁନାହାନ୍ତି ତାଙ୍କର କନ୍ୟାକୁ ବିବାହ ଦେବା ପାଇଁ, କିନ୍ତୁ ସାଙ୍ଗେ ସାଙ୍ଗେ ତାଙ୍କ ସାମ୍ନାରେ ଯୁବକ ହୋଇଗଲେ, ବାର୍ଦ୍ଧକ ବୃଦ୍ଧ ଅବସ୍ଥା ଥିଲେ, ଚାଲିପାରୁ ମାନେ କ'ଣ ମୁଣ୍ଡ ଥରୁଥିଲା, କିନ୍ତୁ ବହୁତ ସୁନ୍ଦର ଯୁବକ ହୋଇଗଲେ, ରାଜା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ସେ କହିଲେ ଠିକ୍ ଅଛି, ଆପଣ ଚାଲନ୍ତୁ ଭିତରକୁ, ଯେଉଁ କନ୍ୟା ଆପଣ ପସନ୍ଦ କରିବେ ଆପଣ ଆଜି ବିବାହ କରନ୍ତୁ। ଭିତରକୁ ଚାଲିଗଲେ, 50 ତାଙ୍କ କନ୍ୟାଙ୍କ ବିବାହ କରିବି, ତାଙ୍କ ଭିତରେ ଫାଇଟିଂ ଚାଲିଲା। ତେଣୁ ସବୁବେଳେ କହିଲେ ସବୁଯାକ ମୋତେ ବିବାହ କରିଦିଅ, ସବୁବେଳେ ତାକୁ 50 ଜଣ କନ୍ୟାକୁ ବିବାହ କରିକି ରହିଲେ, ସମସ୍ତଙ୍କର ସମସ୍ତଙ୍କ ଗର୍ଭରୁ 100 ଟଙ୍କା ସନ୍ତାନ ଦାନ କରିଲେ, ସିଏ 5000 ପରିଣତ ହୋଇଗଲେ। କିନ୍ତୁ ଏଇଟା କ'ଣ ତାଙ୍କର ପତନ ହୋଇଗଲା, କାରଣ ସେ ଭଗବାନଙ୍କର ଧ୍ୟାନ କରୁଥିଲେ, କିନ୍ତୁ ଏ ପୁଣି ସିଏ ଆସିଗଲେ ସଂସାର ବନ୍ଧନରେ ଆସିଗଲେ, ତାଙ୍କର ପତନ ହୋଇଗଲା। କିନ୍ତୁ ଯେହେତୁ ସେ କାଳିନ୍ଦୀର ଆଶ୍ରୟ ନେଇଥିଲେ, ଯମୁନାର ଆଶ୍ରୟ ନେଇଥିଲେ, ସେଥିପାଇଁ ତାଙ୍କର ଯେଉଁ ଅପରାଧ କରିଥିଲେ ଆମେ କହୁଥିଲେ, ସେଇଟା 2 ଅପରାଧ କରିଥିଲେ ସବୁରେ ଗରୁଡ଼ ପ୍ରତି, ସେ ଅପରାଧ ଫାଳନ ହେଲା, ପଶ୍ଚାତ୍ତାପ କଲେ। ତେଣୁ ତାଙ୍କର ପୁଣି ପଶ୍ଚାତ୍ତାପରୁ ତାଙ୍କର ପୁଣି ଆସିଲା, ମୁଁ ଭଗବାନଙ୍କର ଆରାଧନା କରୁଥିଲି, ସେସବୁ ଭୁଲି ବର୍ତ୍ତମାନ ଏଇଥିରେ ରହିଗଲି, ପିଲାଛୁଆ ସଂସାରରେ ରହିଗଲି। ତେଣୁ ସେ କ'ଣ କଲେ, ଗୃହ ତ୍ୟାଗ କରି ଚାଲିଗଲେ ଏବଂ ଭଗବାନଙ୍କର ଆରାଧନା କରି ଭଗବତ ଧାମକୁ ଗଲେ। ଏବଂ ତାଙ୍କର ପତ୍ନୀମାନେ ମଧ୍ୟ, ଯେହେତୁ ତାଙ୍କର ସ୍ୱାମୀଙ୍କ ପ୍ରତି ସେ ଅନୁରକ୍ତ ଥିଲେ, ତେଣୁ ସେମାନେ ମଧ୍ୟ ଭଗବତ ଧାମକୁ ଗଲେ। ଜଣେ ଯାଇଥାନ୍ତି, 51 ଜଣ ଗଲେ ଭଗବାନଙ୍କ ଲୀଳା, 51 ଜଣ ଗଲେ ଭଗବତ ଧାମକୁ। ତେଣୁ ଏହିଭଳି ଭାବରେ ଆମର କହିବାର ଉଦ୍ଦେଶ୍ୟ, ଏହିଭଳି ଭାବେ ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ହେଲେ ଜଣଙ୍କର ପତନ ହୋଇଯାଉଛି, ଆଉ ସବୁ ଇନ୍ଦ୍ରିୟ ଯାହାର ପ୍ରବଳ ରହିଛି ତାଙ୍କ କଥା କ'ଣ କହିବା। ତେଣୁ ଏଇଠି କୁହାଯାଉଛି, ସବୁଠି ଏଇଥିପାଇଁ କୁହାଗଲା, ଇନ୍ଦ୍ରିୟାଣାମ ଭିତରତାମ ଜନ୍ମନ ଅନିବୁଦ୍ଧିଯେ ତଦସ୍ୟ ହରତି ପ୍ରଜ୍ଞା ବାୟୁ ନାଭ ଏବଂ ବସି। ତେଣୁ ତାପରେ ଶ୍ରୀ କହୁଛନ୍ତି, ତସ୍ମାତ୍ ଅସ୍ୟ ମହାବାହୋ ନିଗୃହିତାନି ସର୍ବଶଃ ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥବ୍ୟ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ଶ୍ଲୋକରେ ଯେଉଁ କହିଲେ ଇନ୍ଦ୍ରିୟାଣ ଭିତରତା, ତେଣୁ ଏଠି କହୁଛନ୍ତି 68 ଶ୍ଲୋକରେ, ଆମର ଜଣେ ସିଦ୍ଧର୍ଶନ ଆଚାର୍ଯ୍ୟ ଟିକାର କହୁଛନ୍ତି, ଇନ୍ଦ୍ରିୟ ସଂଜନସ୍ୟ ଚିତ୍ତପ୍ରଜ୍ଞତେ ସାଧନତ୍ୱ ଲକ୍ଷଣତ୍ୱ ଚ ଉକ୍ତ ଉପସଂହରତି। ବର୍ତ୍ତମାନ କଥାକୁ ଉପସଂହାର କରିବେ, ବିଶ୍ରାମ କଥା ମାନେ ଏ କଥା ଶେଷ କରିବେ, ଉପସଂହାର କରୁଛନ୍ତି, ଅନ୍ତିମରେ ଏ କଥାଟି କହୁଛନ୍ତି, ମହାବାହୋ ତସ୍ମାତ୍ ଅସ୍ୟ ମହାବାହୋ, ମହାବାହୋ କହିବାର ଉଦ୍ଦେଶ୍ୟ, ଅର୍ଜୁନ ତମେ ନିଜର ଇନ୍ଦ୍ରିୟମାନଙ୍କୁ ଦମନ କରିଛ, ମହାବାହୋ ତସ୍ମାତ୍ ଅସ୍ୟ ମହାବାହୋ ନିଗୃହିତାନି ସର୍ବସ୍ୟ, ଏ ଇନ୍ଦ୍ରିୟମାନଙ୍କୁ ଦମନ କରି, ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖି, ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥବ୍ୟୋ ଯେତିକି ଆବଶ୍ୟକ ରହିଛି ସେତିକି ଆମେ କରିବା, ଯେତିକି ଦରକାର କାର୍ଯ୍ୟ, ଯେତିକି ଇନ୍ଦ୍ରିୟର ଆବଶ୍ୟକତା ରହିଛି, ଇନ୍ଦ୍ରିୟ ତୃପ୍ତିର ଯେତିକି ଦରକାର ସେତିକିରେ ଆମେ ସନ୍ତୁଷ୍ଟ ରହିବା। ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥବ୍ୟୋ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା, ତାର ପ୍ରଜ୍ଞା ସ୍ଥିର ରହିଛି, ପ୍ରଜ୍ଞା ତାର ବୁଦ୍ଧି ସ୍ଥିର ରହିଛି। ତେଣୁ ତା ପରଶ୍ରବରେ କହୁଛନ୍ତି, ନନୁ ନ କଶ୍ଚିଦପି ପ୍ରସୁପ୍ତ ଇବ ଦର୍ଶନାଦି ବ୍ୟାପାର ଶୂନ୍ୟ ସର୍ବାତ୍ମା ନିର୍ଭୀତେନ୍ଦ୍ରିୟ ଲୋକେ ଦୃଶ୍ୟତେ। ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ଆପଣ ଏଇ ଯେଉଁ କହୁଛନ୍ତି, ଏଇ ଯେଉଁ ଏଭଳି ଭାବରେ ସବୁ ନିଜ ସବୁ ଇନ୍ଦ୍ରିୟମାନ ଦମନ କରିବେ, ଏସବୁ ଜିନିଷ ଏଇଟା କେଉଁଠି ଦେଖାଯାଏ ନାହିଁ। କଶ୍ଚିଦପି ପ୍ରସୁପ୍ତ ଇବ ଦର୍ଶନାଦି ବ୍ୟାପାର ଶୂନ୍ୟ, ଯେମିତି ଜଣେ ଶୋଇକି ରହିଲେ ସେ କିଛି କରୁନି କାର୍ଯ୍ୟ, ସେଭଳି ତ ଦେଖାଯିବ ନାହିଁ କେଉଁଠି। ସର୍ବାତ୍ମନା ନିଗୃହିତେନ୍ଦ୍ରିୟ ଲୋକେ ଦୃଶ୍ୟତେ, ଏମିତି ଲୋକ ଦେଖାଯାଆନ୍ତି ନାହିଁ। ଜାନିସା ସେ ଏଇସବୁ ଜାନିସା ସର୍ବଭୂତାନ ତସ୍ୟାଂ ଜାଗ୍ରତ ସଂଯମୀ ଯସ୍ୟାଂ ଜାଗ୍ରତ ଭୂତାନି ସାନିସା ପ୍ରସ୍ତୁତ ନୁହେଁ। ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଜାନିସା ସର୍ବଭୂତାନ। କାହିଁକି ଏତେ ଅଳ୍ପ ଲୋକ ଏଠିକି ଆସୁଛନ୍ତି? ଇସ୍କନ୍ କେନ୍ଦ୍ରରୁ କାହିଁକି ଏତେ ଅଳ୍ପ ଲୋକ ଆସୁଛନ୍ତି? ହଜାର ହଜାର ଲକ୍ଷ ଲକ୍ଷ ଲୋକ ରହିଛନ୍ତି ବୁର୍ଲା ସହରରେ, ସମ୍ବଲପୁର ସହରରେ, ଆଉ ଏଠିକାର ସଂଖ୍ୟା କାହିଁକି ଏତେ କମ୍? ଏଇ ପ୍ରଶ୍ନ ତାର ଏଇଟା ହେଉଛି ତାର ଶ୍ଳୋକ, ତାର କାରଣ ମାନେ ତାର ଉତ୍ତର ହେଉଛି ଏଇଟା, ଯାହା ନିଶା ସର୍ବଭୂତାନ। ଯେଉଁଟା ସମସ୍ତ ଜୀବମାନଙ୍କ ପାଇଁ ରାତ୍ରି, ତସ୍ୟାଂ ଜାଗ୍ରତି ସଂଯମୀ, ସେହି ସମୟରେ ସଂଯମୀ ବ୍ୟକ୍ତି କ'ଣ ତସ୍ୟାଂ ଜାଗ୍ରତି ଜାଗର ହୋଇକି ରହିବେ, ଜାଗର ରହିବେ, ସେ ନିଦ୍ରା ଯିବେ ନାହିଁ। ସେହିଭଳି ଭାବେ ଯସ୍ୟାଂ ଜାଗ୍ରତି ଭୂତାନି, ଯେଉଁଟା ଏମାନେ ଜାଗରଣ ସମୟର ସାନିସା ପଶୁକ ମୁନି, ଅନ୍ୟମାନଙ୍କର ଯେଉଁଟା ଜାଗରଣ ସମୟ ସବୁ ଜୀବମାନଙ୍କର ସାନିସା ପଶୁକ ମୁନି, ସେ ସମୟଟି ମୁନିମାନଙ୍କର ରାତ୍ରି ସଦୃଶ। ଆର ଅର୍ଥ ଯେ ଜଣେ ଭକ୍ତ ଯେଉଁଥିପାଇଁ ତାର ଜୀବନ ଲକ୍ଷ୍ୟ ବି ଭାବୁଛି, ଏଇଟା ମୋର ଲକ୍ଷ୍ୟ, ଜୀବନ ଲକ୍ଷ୍ୟ ଯେଉଁଟା ଭାବୁଛି, ସାଧାରଣ ବ୍ୟକ୍ତିମାନେ ସେମାନେ ଏଇଟା ତୁଚ୍ଛ ଭାବନ୍ତି, ବେକାର ଗୋଟେ ହେଉଛି କ'ଣ ଗୋଟେ ହରିକୃଷ୍ଣ କରୁଛି କୀର୍ତ୍ତନ କରୁଛି କିଛି କାମ ନାହିଁ, ସେମାନେ ଗୁରୁ ସେମାନେ ଏଇଟା ମୂର୍ଖଟା ଭାବନ୍ତି ବା ପାଗଳଟା, ଏତେ ସୁନ୍ଦର ଭାବରେ କେତେ ରୋଜଗାର ଟଙ୍କା ରୋଜଗାର କରାହେଉଛି, କେତେ କ'ଣ କରାଯାଉଛି, କେତେ କାମ କରାଯାଉଛି, କେତେ କ'ଣ ରହିଛି ଜିନିଷ, ବହୁତ ଜିନିଷ ରହିଛି, ଏଇଠି ଯାଇକି ମାଛ ଖାଇବନି, ମାଂସ ଖାଇବନି, ଏଇଭଳି ଭାବରେ ଦୀପ ପାନ ସ୍ତ୍ରୀ ସୁନା ସବୁ ମନା କରାଯାଇଛି, ଇଏ କ'ଣ ଗୋଟେ ଜୀବନ ତାଙ୍କ ପାଇଁ? ସେଇଟା କ'ଣ ତାଙ୍କ ପାଇଁ? ସେଇଟା ବହୁତ ଆନନ୍ଦଦାୟକ, କିନ୍ତୁ ଭକ୍ତଙ୍କ ପାଇଁ ସେଇଟା ତ୍ୟାଗ୍ୟ, ସାଧାରଣ ଲୋକମାନଙ୍କ ପାଇଁ ବହୁତ ଆଗ୍ରହ କଥା, ସଂଜୟ ବ୍ୟକ୍ତିମାନଙ୍କ ପାଇଁ ଭକ୍ତମାନଙ୍କ ପାଇଁ ସେଇଟା ତ୍ୟାଗ୍ୟ, ତୁଚ୍ଛ କରିଦେଲେ ସେମାନେ। ଯେଉଁଭଳି ଭାବରେ ଆମେ ପ୍ରହ୍ଲାଦ ମହାରାଜ କହିଥିଲେ ନୃସିଂହଦେବଙ୍କୁ ସ୍ତୁତିରେ ସପ୍ତମ ସ୍କନ୍ଧରେ, ସେ କହିଲେ ଯେ କ'ଣ ଜନ ମୈଥୁନାଦି ଗୃହମେ ସୁଖମି ତୁଚ୍ଛ କଣ୍ଡୁ ଏନେନ କର ଦୁଃଖ ଦୁଃଖମ କୃପ୍ୟନ୍ତି ନେହ କୃପଣା ବହୁ ଦୁଃଖ ଭାଜା କଣ୍ଡୁ ଦିବର ମନୁଷ୍ୟ ଯେ ବିଶେଷ ଧୀର। ଭୌତିକ ଜଗତରେ ଆମେ ଯେଉଁ ଦେଖୁଛେ ଯେଉଁମାନେ ଭାଗବତର କଥା ପାଇଁ ଏକ ଆଗ୍ରହ ପ୍ରକାଶ କରୁନାହାନ୍ତି, ସେମାନେ ସବୁ ବାହାରର ନ୍ୟୁଜ୍ଟାକୁ ଉପରେ ବେଶୀ ଆଗ୍ରହ ପ୍ରକାଶ କରୁଛନ୍ତି, ଏଇଟା ଆଜି ହେଲା, ଏଇଟା ଆଜି ହେଲା, ଏଇଟା ଆଜି ହେଲା, ଏଇଭଳି ଭାବରେ ହଜାର ନ୍ୟୁଜ୍ ବାହାରୁଛି, କ'ଣ ସେ ନ୍ୟୁଜ୍? ଜନ ମୈଥୁନାଦି ଗୃହମେଦି ସୁଖମି ତୁଚ୍ଛ, ଏ ତୁଚ୍ଛ ସୁଖକୁ ସେମାନେ ଭାବନ୍ତି ସବୁଠୁ ବଡ଼ କଥା ବୋଲି, ଯୌନ ସୁଖଟା ଗୃହମେଦିଙ୍କର ଏ ସୁଖ ହେଉଛି ଏଇଟା, ସେଥିପାଇଁ ବିଭିନ୍ନ ପ୍ରକାର ଫାଇଟିଂ, ବିଭିନ୍ନ ପ୍ରକାର ନ୍ୟୁଜ୍ ସବୁ ପ୍ରକାର ଦେଖିବ, ସେଇ କଥା ହିଁ ଚାଲିଥିବ, ଯୁଆଡ଼େ ଦେଖିବ ସେଇ କଥା ହିଁ ଚାଲିବ, ତୁଚ୍ଛ ଜିନିଷ ପ୍ରତି ବିଷୟରେ ଏସବୁ ଆଲୋଚନା ଚାଲିଛି, ଏତେ କଥା ରହିଛି କଣ୍ଡୁ ଏନେନ ପର ଦୁଃଖ ଦୁଃଖମ, ଏ ସୁଖଟା ହେଉଛି ତୁଚ୍ଛ ସୁଖ, କିଛି ସୁଖ ରହିଛି ତୁଚ୍ଛ, କିଭଳି ସୁଖ ଯଦି ଜଣେ କହିବେ ନୃସିଂହଦେବ କହିବେ ପ୍ରହ୍ଲାଦକୁ, କିଭଳି ତୁଚ୍ଛ ନା କର ଦୁଃଖ ଦୁଃଖମ, ଆମର ହାତରେ କଣ୍ଡୁ ରୋଗ ହେଇଛି, ଆମେ କୁଣ୍ଡେଇ ଦେଲେ ଟିକେ ପ୍ରଥମେ ଭଲ ଲାଗିବ, ତାପରେ କଷ୍ଟ ଆରମ୍ଭ ହେବ, ସେଇଭଳି ଭାବରେ ସେ ସୁଖ ସେଇଭଳି ଭାବରେ କରିବ ଦୁଃଖ ଦୁଃଖମ ତୃପ୍ତି ନୁହେଁ କୃପଣା, କୃପଣ ବ୍ୟକ୍ତି କେବେ ସେଥିରେ ତୃପ୍ତ ହୁଅନ୍ତି ନାହିଁ। କଣ୍ଡୁଥିବା ମନସିଜ ମନରେ ସେମାନେ ଏଇଭଳି ଭାବରେ ମନତି ହରତି ପ୍ରଜ୍ଞା ତାର ବୁଦ୍ଧିକୁ ନଷ୍ଟ ହେଇଯାଏ କରିଦେଇଥାଏ, ମନସିଜ ବିଷୟ ତ ଧୀର, ଯେଉଁମାନେ ଆପଣଙ୍କ କୃପା ପ୍ରାପ୍ତ ହେବେ ପ୍ରଭୁ ନୃସିଂହଦେବ ସେମାନେ ଏଟାକୁ ସହାୟ କରିପାରିବେ, ନହେଲେ ସହାୟ କରିପାରିବେ ନାହିଁ କେହି। ତେଣୁ ଏଇଗୁଡ଼ାକ ଆମେ ଜାଣିବା ସାଧାରଣ ଲୋକମାନଙ୍କ ପାଇଁ ଯେଉଁଟା ଚର୍ଚ୍ଚାର ବିଷୟ, ସଂଯମ ବ୍ୟକ୍ତିମାନେ ସେଇଟାକୁ ଭୁଲି ସେଇଟା ବିଷୟ କର୍ଣ୍ଣପାତ କରନ୍ତି ନାହିଁ। ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ସେଇଟା ଭାଗବତ ଆରମ୍ଭରୁ ସେଇଟା କୁହାଯାଇଛି। ପରୀକ୍ଷିତ ମହାରାଜ ପ୍ରଶ୍ନରେ ପରୀକ୍ଷିତ ମହାରାଜ ପଚାରିଥିଲେ କ'ଣ କରିବା କେଉଁଟା କରିବା ନାହିଁ, କିନ୍ତୁ ସୁଖଦେବ ଗୋସ୍ୱାମୀ ଆରମ୍ଭ କଲେ କ'ଣ କରିବା ନାହିଁ ଆରମ୍ଭ କଲେ, କାହିଁକି ନା ଶତକଡ଼ା 99 ଭାଗ ଲୋକ ଯେଉଁଟା କରିବା କଥା ନୁହଁ ସେଇଟା ହିଁ କରୁଛନ୍ତି। ମନ ଦୁଃଖରେ କଥା କହିଲେ ଭାଗବତ ଆରମ୍ଭ ହୋଇଛି ମନ ଦୁଃଖରେ, ସୁଖଦେବ ଗୋସ୍ୱାମୀଙ୍କର ଜୀବପ୍ରତି କରୁଣା ରହିଛି, ତେଣୁ ସେ କଥା କହିଲେ। ହେ ରାଜେନ୍ଦ୍ର ସତ୍ୟବ୍ୟାଧୁନି ରାଜେନ୍ଦ୍ର ନୂନାମ ସନ୍ତି ସହସ୍ରଶ ଅପଶତ ଆତ୍ମତତ୍ତ୍ୱ ଗୃହେଶୁ ଗୃହମେ ଦିନା ଗୃହମେଦି। ସେମାନେ ହଜାର ହଜାର କଥା ଶୁଣୁଛନ୍ତି, ହଜାର ହଜାର କଥା ରହିଛି ଶୁଣିବା ପାଇଁ, କହିବା ପାଇଁ, ଦେଖିବା ପାଇଁ ବହୁତ ଜିନିଷ ରହିଛି, କିନ୍ତୁ ଆତ୍ମତତ୍ତ୍ୱ ବିଷୟରେ ଦେଖିବା ପାଇଁ କାହାର ଆଗ୍ରହ ନାହିଁ। ସେ ବିଷୟରେ ସେମାନେ ସେ ଜାଣିଶାସ୍ତ୍ର ହୁଅନ୍ତା ନା ଏଇଟା ସାଧାରଣ ଲୋକମାନଙ୍କ ପାଇଁ ଯେଉଁଟା ବହୁତ ଚର୍ଚ୍ଚା ବିଷୟ, ବହୁତ ଚିନ୍ତା ବିଷୟ, ବହୁତ ଆଲୋଚନା। କ୍ରିକେଟ୍ ହେଲା ମାନେ ଆମର ଭକ୍ତମାନେ ମଧ୍ୟ ଲାଗିଯାଉଛନ୍ତି ନ୍ୟୁଜ୍ରେ ଦେଖିବାକୁ କ'ଣ ହେଲା, କେତେ ହେଲା, ସ୍କୋର ହେଲା କେତେ, ଏତେ ମାନେ ଆଗ୍ରହ ରହିଛି। ସର୍ବଭୂତମାନଙ୍କ ସମସ୍ତଙ୍କ ଜୀବନ ରହିଛି, ଭକ୍ତମାନେ ମଧ୍ୟ ଆମର ସେଭଳି ରହିଯାଉଛି, ଆମକୁ ତା କ'ଣ ପାଇବା ଭକ୍ତ ଜାଣିଛା ସର୍ବ, ଯେଉଁଟା ସାଧାରଣ ଜୀବନମାନଙ୍କ ପାଇଁ ବହୁତ ଆଗ୍ରହର କଥା, ବହୁତ ଆନନ୍ଦର କଥା, ବହୁତ ହାଲାବୁଲା ହେଉଛି ନ୍ୟୁଜ୍ ପେପର୍ ବାହାରୁ ସବୁ କଥା, କିନ୍ତୁ ଭକ୍ତ ପାଇଁ ସେଇଟା କିଛି ନୁହଁ, ତା'ର ମୂଲ୍ୟ କିଛି ନାହିଁ। ଗାନିଶା ସର୍ବଭୂତାନ ପ୍ରସାଙ୍ଗ ଜାଗତି ସଂଯମୀ ପ୍ରସାଙ୍ଗ ଜାଗତି ଭୂତାନି ସାନିଶା ପ୍ରସ୍ତୁତ ମନେ, ଭକ୍ତଙ୍କ ପାଇଁ ଯେଉଁଟା ରହିଛି ଭକ୍ତଙ୍କର ଯେଉଁ ମାର୍ଗ, ଲୋକମାନେ ବୁଝିପାରନ୍ତି ନାହିଁ, ସେମାନେ ବୁଝିପାରନ୍ତି ନାହିଁ କ'ଣ ଯାଇକି ସେଇ କଥା, ସେଇ କଥା କେତେ ଇଏ କରିବ ଶୁଣିବ, ସେଇ କେତେ ଜଲିବ ଏସବୁ କ'ଣ ଜିନିଷ ବୁଝିପାରନ୍ତି ନାହିଁ ସେମାନେ, ତାଙ୍କ ପାଇଁ ସେଇଟା ରାତ୍ରି, କିନ୍ତୁ ଭକ୍ତଙ୍କର ସେଇଟା ହେଉଛି ଆଲୋଚନାର ବିଷୟ। ଆହୁରି କିଛି ବିଷୟରେ ଆଲୋଚନା କରୁଥିବେ, ନଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତମାଙ୍ଗ ନିତ୍ୟଂ ତୁଷ୍ଟନ୍ତି ଚ ରମନ୍ତି ଚ, ଭକ୍ତମାନଙ୍କର ଇଏ ହେଉଛି ଆନନ୍ଦର ବିଷୟ। ମଚିତ ମନ ମନରେ ମନରେ ବା ଚିତ୍ତରେ ଭଗବାନ ରହିଛନ୍ତି, ମଚିତ ମଦଗତ ପ୍ରାଣ ଭଗବାନ ପାଇଁ ପ୍ରାଣ ସେମାନେ ଦେଇଦେଇଛନ୍ତି, ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ। ଯେତେବେଳେ ଦେଖା ହେବେ ଦୁଇ ଜଣ ଭକ୍ତ ପ୍ରେମୀ ଦେଖା ହେବେ କୃଷ୍ଣ ପ୍ରେମୀ, ସେମାନେ କ'ଣ କରିବେ, କଥୟନ୍ତଶ୍ଚ ମାମ ନିତ୍ୟମ ଭଗବାନଙ୍କର କଥା ଚାଲିଥିବ ତାଙ୍କର, ତୁଷ୍ୟନ୍ତି ଚ ରମନ୍ତି ଚ, ସେଇଥିରେ ସେମାନେ ତୁଷ୍ଟ ହୁଅନ୍ତି, ସେଇଥିରେ ସେମାନେ ଆନନ୍ଦିତ ହୁଅନ୍ତି। କିନ୍ତୁ ଆମ ଭକ୍ତମାନେ ମଧ୍ୟ ଯେହେତୁ ଆମେ ସେହି ସ୍ତରକୁ ଯାଇନେ, ଆମେ ଯେତେ ଦେଖା ହେଉଛି ଆମର ଚାଲିଛି ଗ୍ରାମ୍ୟ କଥା ଚାଲିଛି, ଗ୍ରାମ୍ୟ କଥାରେ ଆମେ ଆନନ୍ଦିତ ହେଉଛେ, କିନ୍ତୁ ଯେଉଁମାନେ ଉନ୍ନତ ସ୍ତରର ବ୍ୟକ୍ତି ସେମାନେ ଏଇ ଅନ୍ୟ ସବୁ କଥା କିଛି ତାଙ୍କର ଆଲୋଚନା ହେବ ନାହିଁ, ଭଗବାନ କଥା ଚାଲିବ ତାଙ୍କର। ଏତେ ସୁନ୍ଦର କଥା ରହିଛି ଭଗବାନଙ୍କର, ଯେତେ ଭଗବାନ କଥା ଶୁଣୁଥିଲେ ମଧ୍ୟ ଯେତେ ନୂଆ ନୂଆ ଲାଗୁଥିବ, ତେଣୁ ଏଇ ଶୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶୋକ। ଜାଣିଶା ଶୋକ ଭୂତାନା ଯଶ୍ୟାଙ୍ଗ ଜାଗତ ସଂଯମୀ ଯଶ୍ୟାଙ୍ଗ ଜାଗତ ଭୂତାନି ସାନିଶା ପ୍ରସନ୍ନ, ଏଇଟା ଡେମୋକ୍ରାସିରେ ଏଇଟା କାମ ଦେବ ନାହିଁ। ଡେମୋକ୍ରାସି ହେଉଛି ଏହା ମୋର ଦେନ୍ 50% ପାଇଗଲେ ମାନେ ସେ ଜିତିଗଲେ, କିନ୍ତୁ ଏଇଟା ଯଦି ଏ ସୂତ୍ରଟାକୁ ଦେଖିବା 99% ମଧ୍ୟ ଭୋଟ୍ ଦେଲେ ମଧ୍ୟ ସେଇଟା ଭୁଲ, ସେଇଟା ଠିକ୍ ନୁହଁ। ସଂଯମ ବ୍ୟକ୍ତି ଖୁବ୍ କ୍ୱଚିତ ଲୋକ, ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଯେଉଁଟା ଦିବସ, ସଂଯମ ବ୍ୟକ୍ତି ପାଇଁ ପାଇଁ ସେଇଟା ରାତ୍ରି, ଏଠି ଡେମୋକ୍ରାସି କାମ ଦେବ ନାହିଁ। ତେଣୁ ଭୋଟ୍ ଅନୁସାରେ ଆମେ ଜାଣିପାରିବା ନାହିଁ କେଉଁଟା ଠିକ୍ କେଉଁଟା ଭୁଲ। ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି ତତ୍ତ୍ୱଟା କ'ଣ, ଅଧିକାଂଶ ଲୋକ ଜାଣନ୍ତି ନାହିଁ ତତ୍ତ୍ୱ କ'ଣ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଦୁଇ ପ୍ରକାର ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି, ଗୋଟିଏ ପ୍ରକାର ହେଉଛନ୍ତି ଇନ୍ଦ୍ରିୟ ତୃପ୍ତି ଜନିତ ଭୌତିକ, ଇନ୍ଦ୍ରିୟ ତୃପ୍ତି ଜନିତ ଭୌତିକ କର୍ମରେ ଭାରି ବୁଦ୍ଧିଆ, ଏବଂ ଅନ୍ୟ ପ୍ରକାର ହେଉଛନ୍ତି ମନନଶୀଳ ମୁନି ବା ଆତ୍ମାନୁଭୂତି ଲାଭ ଦିଗରେ ଜାଗରଣଶୀଳ ମୁନି। ତେଣୁ ଏଇଭଳି ଭାବରେ ସାଧାରଣ ଲୋକ ଏବଂ ଭକ୍ତ ଭିତରେ ତଫାତ୍, ଆକାଶ ପାତାଳ ତଫାତ୍। ସାଧାରଣ ଲୋକମାନେ ବୁଝିପାରିବେ ନାହିଁ ଜୀବନର ଲକ୍ଷ୍ୟ କ'ଣ, ତେଣୁ ସେମାନେ ଏ ଭୌତିକ ଉପଭୋଗ କଥା ଧାଇଁଛନ୍ତି, ପାଗଳ କରି ଧାଇଁଛନ୍ତି। ସେମାନେ ବି ପାଗଳ, ଏମାନେ ମଧ୍ୟ ପାଗଳ, ଏମାନେ ଭଗବାନ ପ୍ରତି ପାଗଳ, ଇଏ ଭୌତିକ ଜଗତ ପ୍ରତି ପାଗଳ, ଇଏ ଭଗବାନ ପ୍ରତି ପାଗଳ, ସେ ଦୁଇଜଣ ଯାକ ପାଗଳ। ସବୁ ଓରଟା, ତାଙ୍କର ଯେଉଁଟା ରାତ୍ରି ଆଙ୍କ ସେଟା ଦିନ, ଆଙ୍କର ଯେଉଁଟା ରାତ୍ରି ତାଙ୍କ ସେଟା ଦିନ। ତେଣୁ ଏ ଶ୍ଳୋକରେ ବହୁତ ଅର୍ଥ ରହିଛି, ବହୁତ ଏଇ ଶ୍ଳୋକ ବିଷୟରେ ଆଲୋଚନା କରିବେ ବହୁତ କଥା କୁହାଯାଇପାରିବ। ତେଣୁ ଏତିକି ଜାଣିବା, ସାଧାରଣ ଲୋକମାନଙ୍କ ପାଇଁ ଯେଉଁଟା ଆଗ୍ରହର ବିଷୟ, ଭକ୍ତଙ୍କ ପାଇଁ ସେଇଟା ତୁଚ୍ଛ ତୁଚ୍ଛ ଜିନିଷ। ସାଧାରଣ ଲୋକମାନେ ବହୁତ କ୍ରିକେଟ୍ ସ୍କୋର ବିଷୟରେ ଜାଣିବା ପାଇଁ ଆମେ ଦେଖୁଛେ, ଆମ ଅଫିସରେ ପିଲାମାନେ ଦେଖୁଥିଲୁ, ଆମେ ମଧ୍ୟ ଚିନ୍ତା କରୁଥିଲୁ କେତେ ସ୍କୋର ହେଲା। ସାରା ପୃଥିବୀ ୱାର୍ଲଡ ବର୍ତ୍ତମାନ ଚାଲିଛି କ୍ରିକେଟ୍ ଚାଲିଛି, ୱାର୍ଲଡରେ କ'ଣ ସେଟା କ୍ରିକେଟରେ କ'ଣ ଚାଲିଛି, ୱାର୍ଲଡ କପ୍ ଚାଲିଛି, ୱାର୍ଲଡ କପ୍ ସମସ୍ତେ କ୍ରିକେଟ୍ ବିଷୟରେ ଚାଲିଛି, ମଧ୍ୟ ହେଇକି ରହିଛି ନା, ଭକ୍ତମାନେ ମଧ୍ୟ ମଧ୍ୟ ଯାଉଛନ୍ତି। କିନ୍ତୁ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଜାଣନ୍ତି ନାହିଁ କେଉଁଠି ୱାର୍ଲଡ କ୍ରିକେଟ୍ ହେଉଛି, କେଉଁଠି କ'ଣ ହେଉଛି ସେମାନେ ଜାଣନ୍ତି ନାହିଁ, ତାଙ୍କର ସେଥିରେ ଆଗ୍ରହ ନାହିଁ। ଭଗବାନଙ୍କର ଚାଲିଛି ଲୀଳା, କାଳିଆ ଲୀଳା ଚାଲିଛି, କ'ଣ ଲୀଳା ଚାଲିଛି ଭଗବାନଙ୍କର, ଅଷ୍ଟକାଳୀୟ ଲୀଳା, ଏ ଗୋଟିଏ କାଳିଆ ଲୀଳା ଆମେ କହିଛେ, ଭଗବାନଙ୍କର ଅଷ୍ଟକାଳୀୟ ଲୀଳା ଚାଲିଥାଏ। ଅଷ୍ଟକାଳୀୟ ମାନେ ଚବିଶ ଘଣ୍ଟା, ଚବିଶ ଘଣ୍ଟା ଭଗବାନଙ୍କ ଲୀଳା ଚାଲିଛି, କେତେବେଳେ କେଉଁ ମୁହୂର୍ତ୍ତରେ କେଉଁ ଲୀଳା ଭଗବାନଙ୍କର। ଯେଉଁମାନେ ଭଗବାନଙ୍କ ଉନ୍ନତ ଭକ୍ତ ସେମାନେ ସେ ଅଷ୍ଟକାଳୀୟ ଲୀଳାରେ ମଗ୍ନ, ଅଷ୍ଟକାଳୀୟ ଲୀଳାରେ କ'ଣ ହେଲା ଆଜି, କ'ଣ ବର୍ତ୍ତମାନ କ'ଣ କଲେ ଭଗବାନ, କି ଲୀଳା କଲେ, ସେଇ କଥା ସ୍ମରଣ କରି ସେମାନେ ଆନନ୍ଦିତ ହୁଅନ୍ତି। ସେଇ କଥା ତାଙ୍କର ଅନେକ କଥା ଆସେ ନାହିଁ, ତାଙ୍କର ୱାର୍ଲଡ କପ୍ କ'ଣ ହେଲା କ'ଣ ନାହିଁ ସେମାନେ ଚିନ୍ତା କରିବେ ନାହିଁ। ଯେଉଁମାନେ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଯେଉଁ ଦିବସ, ତାଙ୍କ ପାଇଁ ସେଇଟା ରାତ୍ରି, ତାଙ୍କ ପାଇଁ ଯେଉଁଟା ଦିବସ ଭଗବାନଙ୍କର ଅଷ୍ଟକାଳୀୟ ଲୀଳା, ସାଧାରଣ ଲୋକମାନଙ୍କ ପାଇଁ ସେଇଟା ରାତ୍ରି, ସେମାନେ କିଛି ବୁଝିପାରିବେ ନାହିଁ। ତେଣୁ ଏହିଭଳି ଭାବରେ ଏ ଶ୍ଳୋକରେ ବହୁତ କଥା ରହିଛି। ତେଣୁ ପରଶ୍ଳୋକ କହୁଛନ୍ତି, ଆ ପୂର୍ଜ୍ୟମାଣ ମଚଳ ପ୍ରତିଷ୍ଠମ ସମୁଦ୍ର ମହାପ ପ୍ରବିଶନ୍ତି ଜର୍ବ ତର୍ବତ କାମା ଜପମ ପ୍ରଯୁଜ୍ଜମ ପ୍ରବିଶନ୍ତି ସର୍ବେ ସ ଶାନ୍ତି ମାପ୍ନୌତି ନ କାମ କାମୀ। ସମୁଦ୍ରର ଉଦାହରଣ ଦିଆଯାଇଛି, ଆ ପୂର୍ଜ୍ୟମାଣ ବଳଦେବ ଦର୍ଶନ ଏଠି କହିଛନ୍ତି, ତାଙ୍କର ଗୋଟେ ଟୀକାରେ ଦେଇଛନ୍ତି ଯେ ଭକ୍ତଂ ଭାବଂ ସ୍ଫୁଟେନ ଆହ, ଭକ୍ତଙ୍କର ଭାବ ହେଉଛି ଏହିଭଳି ଭାବରେ, ଭକ୍ତଙ୍କର ଭାବ କିଭଳି ଭାବରେ ସମୁଦ୍ର ସହିତ ତୁଳନା କରାଯାଇଛି। ଆ ପୂଜ୍ୟମାଣ ଅଚଳ ପ୍ରତିଷ୍ଠମ, ସମୁଦ୍ର ସବୁବେଳେ ପୁରୀକି ରହୁଥିବ, ଅପୂଜ୍ୟମାଣ ଅଚଳ ପ୍ରତିଷ୍ଠମ ସମୁଦ୍ର ମାପ ପ୍ରବିଶନ ଜାତ, ସମୁଦ୍ରରେ ଯେଉଁଭଳି ଭାବରେ ନଦୀ ସବୁ ପ୍ରବେଶ କରୁଛନ୍ତି, ଜଳ ସବୁ ପ୍ରବେଶ କରୁଛନ୍ତି, କିନ୍ତୁ ସମୁଦ୍ର ଉତ୍ଫୁଲ୍ଲ ହେଉନାହିଁ, ସମୁଦ୍ରରେ ଯେଉଁ ଲେବୁଲ ଅଛି ସେଇ ଲେବୁଲ ରହିଥିବ, ବଢ଼ିଯିବ ନାହିଁ ବା ଜଳ ଆସିବ ନାହିଁ କମିଯିବ ନାହିଁ ତା ନୁହଁ, ସବୁବେଳେ ପୂର୍ଣ୍ଣ ହୋଇକି ରହିଥିବ। ଆ ପୂଜ୍ୟମାଣ ମାତ୍ର ପ୍ରତିଷ୍ଠା ଅଚଳ ପ୍ରତିଷ୍ଠା ହୋଇକି ରହିଥିବ, ସେ ସମୁଦ୍ର ମାପ ପ୍ରବିଶନ୍ତି ଜଗତ, ଯେଭଳି ଭାବରେ ଜଳ ପ୍ରବେଶ କଲେ ମଧ୍ୟ ସମୁଦ୍ର ପୂର୍ଣ୍ଣ ହୋଇକି ରହିଥିବ। ତଦ୍ଭୁତ କାମାନ ଯେଉଁ ପ୍ରବିଶନ୍ତି ସର୍ବେ ସ ଶାନ୍ତି ମାପ୍ନୋତି ନ କାମ କାମୀ। ସେଇଭଳି ଭାବରେ ଭକ୍ତ ସମୁଦ୍ର ଭଳି, ତେଣୁ ତଦ୍ଭୁତ କାମାନ ଯେଉଁ ପ୍ରବିଶନ୍ତି ସର୍ବେ, ସେଇଭଳି ଭକ୍ତଙ୍କର ମଧ୍ୟ କାମନା ରହୁଛି, ଆମର ଯେମିତି ସମସ୍ତଙ୍କ କାମନା ତାଙ୍କର ମଧ୍ୟ ରହୁଛି, ଇନ୍ଦ୍ରିୟ ବେଗ ରହିଛି ତାଙ୍କର ଆସୁଛି, କିନ୍ତୁ ସେମାନେ ସେଥିରେ କ୍ଷୁବ୍ଧ ହୁଅନ୍ତି ନାହିଁ, ସେମାନେ ପୂର୍ଣ୍ଣ ହୋଇକି ରହିଥାନ୍ତି, ସେଭଳି ଭଗବାନଙ୍କର ସେବାରେ ପୂର୍ଣ୍ଣ ହୋଇକି ରହିଛନ୍ତି, ସେମାନେ ପୂର୍ଣ୍ଣ ହୋଇକି ରହିଛନ୍ତି, ଆଉ କୌଣସି ତାଙ୍କର କୌଣସି ଇନ୍ଦ୍ରିୟ ତାଙ୍କୁ ବ୍ୟତିଗ୍ରସ୍ତ କରନ୍ତି ନାହିଁ, ତାଙ୍କର କାମନା ଜାଗ୍ରତ ହୋଇପାରେ, କିନ୍ତୁ ସେମାନେ ଭଗବାନ ଆମେ କହିଥିଲେ ଆଗରୁ ସେପଟେ ରହିଛନ୍ତି। ରସବର୍ଜନ ରସବ୍ୟାସ ପରମ ଦୁଷ୍ଟ ଅନିବର୍ତ୍ତନ୍ତି, ଯେହେତୁ ସେମାନେ ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହୋଇଛନ୍ତି, ଯେମିତି ନିମ୍ନତର ସ୍ୱାଦ ପ୍ରତି ତାଙ୍କର ଆକର୍ଷଣ ନାହିଁ ନଥାଏ, ତେଣୁ ହେଉଛି ଭକ୍ତର ଭାବ ଏଇଟା କୁହାଯାଉଛି ଏ ଶ୍ଳୋକରେ। ତଦ୍ଭୁତ କାମ ଯେଉଁ ପ୍ରବିଶନ୍ତି ସର୍ବେ ସ ଶାନ୍ତି ମାପନ୍ତି, ସେହି ବ୍ୟକ୍ତି ଶାନ୍ତି ପ୍ରାପ୍ତ ହୋଇପାରିବ ନ କାମ କାମ, ଯେଉଁମାନେ କାମନା ପଛରେ ଦୌଡ଼ୁଛନ୍ତି ଧାଉଁଛନ୍ତି ସେମାନେ ଶାନ୍ତି ପ୍ରାପ୍ତ ହୋଇପାରିବେ ନାହିଁ। ଶାନ୍ତି ପ୍ରାପ୍ତର ବହୁତ ଉପାୟ ରହିଛି, ଏ ଗୋଟିଏ ଉପାୟ, କାମନାର ବେଗରେ ଯେ ଧାବିତ ହୁଅନ୍ତି ନାହିଁ ସେ ଶାନ୍ତି ପ୍ରାପ୍ତ ହେବେ। ସମୁଦ୍ର ଯେଉଁଭଳି ଭାବରେ ଯେତେ ନଦୀ ଆସିଲେ ମଧ୍ୟ ସେ ଫୁଲି ଯାଆନ୍ତି ନାହିଁ, ସବୁବେଳେ ସ୍ଥିର ହୋଇକି ରହିଥାନ୍ତି, ମାନେ ତାଙ୍କର ଲେମ୍ବୁଲ ରହିଛି ସେତିକି ସେ ଲେମ୍ବୁଲରେ ଥାନ୍ତି ସବୁବେଳେ। ସେହିଭଳି ଭାବରେ ଜଣେ ଭକ୍ତ ଏତେ କାମନା ଆସିଲେ ମଧ୍ୟ ସେ ସେଥିରେ ବ୍ୟତିଗ୍ରସ୍ତ ହୁଅନ୍ତି ନାହିଁ, ସେ ଶାନ୍ତି ପ୍ରାପ୍ତ ହେବେ, ଶାନ୍ତିରେ ରହିବେ, ଶାନ୍ତି ନ କାମ କାମ ଯେଉଁମାନେ କାମନା ପଛରେ ପହଞ୍ଚିବେ ସେମାନେ ଶାନ୍ତିପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏ ଶ୍ଳୋକରେ ଭାବତ ବହୁତ କଥା ରହିଛି, ଟିକିଏ ସଂକ୍ଷେପରେ କହୁଛେ କୃଷ୍ଣଚେତନାରେ ସ୍ଥିର ଥିବା ବ୍ୟକ୍ତି ପାଖରେ ଏହା ମଧ୍ୟ ପ୍ରଯୁଜ୍ୟ। ଯେଉଁମାନେ କୃଷ୍ଣଚେତନାରେ ରହିଛନ୍ତି, କୃଷ୍ଣଚେତନାରେ ସ୍ଥିର ଅସ୍ଥିର ନୁହନ୍ତି, କୃଷ୍ଣଚେତନାରେ କୃଷ୍ଣଚେତନାରେ ରହିକରି ପୁଣି ଅନ୍ୟ କାମନା ତାଙ୍କର ରହୁନାହିଁ, କୃଷ୍ଣଚେତନାରେ ସ୍ଥିର ହୋଇକି ରହିଛନ୍ତି, କୃଷ୍ଣ ସେବାରେ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଅନ୍ୟ କୌଣସି ଜିନିଷରେ ଆନନ୍ଦ ପ୍ରାପ୍ତ ହେଉନାହାନ୍ତି, ସ୍ଥିର ଅବସ୍ଥା ଆସିଯାଇଛନ୍ତି। ତେଣୁ ଏଇଟା ଏ ଶ୍ଳୋକଟି ତାଙ୍କ ପାଇଁ ପ୍ରଯୁଜ୍ୟ, ସେମାନେ ଏହି ସ୍ଥିତି ପ୍ରାପ୍ତ ହେବେ, ସେମାନେ ସବୁ ଅବସ୍ଥାରେ ସ୍ଥିର ହୋଇକି ରହିବେ, ଦୁଃଖ ଆସୁ ସୁଖ ଆସୁ କିଛି ଅସୁବିଧା ନାହିଁ। ଆମର ଥରେ ଶ୍ରୀଶ୍ରୀମନ୍ ଗୌରବନ୍ଦ ମହାରାଜ କ୍ଲାସ୍ ଦେଉଥିଲେ, ଭାଗବତ କ୍ଲାସ୍ ଭୁବନେଶ୍ୱର ଇସ୍କନ ଭୁବନେଶ୍ୱରରେ କ୍ଲାସ୍ ଦେଉଥିଲେ, ଗୋଟେ ଟିକିଏ ଭୂମିକମ୍ପ ହୋଇଗଲା, ଭୂମିକମ୍ପ ହୋଇଗଲା ସେମାନେ ବସିଥିଲେ, ଶିଷ୍ୟମାନେ ଭକ୍ତମାନେ ବ୍ୟତିବ୍ୟସ୍ତ ହୋଇ ଠିକ୍ କରି ପଳେଇଗଲେ, କିନ୍ତୁ ମହାରାଜ ସେହି ଭାବରେ କ୍ଲାସ୍ ଦେଉଛନ୍ତି, ତାଙ୍କର କୌଣସି ନାହିଁ ଚିନ୍ତା ନାହିଁ, କୌଣସି ଭୟ ନାହିଁ, ସେ ସେମିତି କଥା ଚାଲିଛି, ତାଙ୍କର ତାଙ୍କର କଥା ଚାଲିଛି। ଏହି ଆମେ ଜାଣିବା ଲକ୍ଷଣ, ଏହି ସାଧୁର ଲକ୍ଷଣ, ଶ୍ରେଷ୍ଠ ଶ୍ରେଷ୍ଠ ସାଧୁ ଏଭଳି ଭାବରେ ବ୍ୟତିବ୍ୟସ୍ତ ହେବେ ନାହିଁ। ଦୁଃଖେଶୁ ଅନୁଦ୍ବିଘ୍ନ ମନା ଶିଖୁଛି ବିଗତ ଶ୍ଳୋ ଭିତରା ଭୟ କ୍ରୋଧ ଇତ୍ୟାଦି ମାନେ ଉଚ୍ଚତେ, ଯେଉଁମାନେ ଉନ୍ନତ ଭକ୍ତ ତାଙ୍କ ପାଇଁ ଏହିସବୁ ଲକ୍ଷଣ ଆସିବ। ଭଗବତ ଗୀତାରେ 55-72 ଏଇ ଯେଉଁ 18 ଶ୍ଳୋକରେ ଯାହା କହିଲେ ଭଗବାନ, ଏହିସବୁ ଭକ୍ତଙ୍କର ଲକ୍ଷଣ ଆମେ ଦେଖିବା, ତାଙ୍କ ଜୀବନରେ ଆମେ ଅନୁଭବ କରିବା, ଏହିସବୁ ତାଙ୍କ ଜୀବନରେ ଆସିଛି, ସେମାନେ ସବୁ ଏହିଭଳି ଭାବରେ ଜୀବନଯାପନ କରୁଛନ୍ତି, ଯାହା ସବୁ କୁହାଗଲା ଏହିସବୁ ଶୁଦ୍ଧ ଭକ୍ତଙ୍କର କଥା କୁହାଯାଇଛି। ସେହି ସ୍ତରକୁ ଗଲେ ଜଣେ ଏହି ସ୍ଥିତିକୁ ଆସିବ, ସେହି ଶୁଦ୍ଧ ଭକ୍ତ ସ୍ତର ଗଲେ ଏହିଭଳି ଲକ୍ଷଣ ତାଙ୍କ ପ୍ରକାଶ ପାଇବ, ନହେଲେ ଆମେ ସାଧକ ବର୍ତ୍ତମାନ ରହିଛୁ, ସାଧକ ଭକ୍ତି ଆମେ କରୁ ସାଧନ କରୁଛେ, ଆମେ ସେ ସ୍ଥିତିକି ଯାଇନେ, କିନ୍ତୁ ଆମେ ଯଦି ଏଇଭଳି ଭାବେ ସାଧନ କରିବା ଆମେ ସେହି ସ୍ଥିତି ଆସି ପହଞ୍ଚିଯିବା, ସେହି ସ୍ଥିତିକି ଆସି ପ୍ରାପ୍ତ ହୋଇଯିବା। ଆମେ ଏ ଖାଲି ଥିଓରିଟିକାଲି କୁହାଯାଏନି, ପ୍ରାକ୍ଟିକାଲ ଭଗବାନ ଖାଲି କହୁନାହାନ୍ତି, ମନ କଳ୍ପନା କରି କହୁନାହାନ୍ତି, ଏଇଟା ଏଇଟା ସମ୍ଭବ। ଜଣେ ଭଗବାନ ଭକ୍ତ ହୋଇଗଲେ, ଶୁଦ୍ଧ ଭକ୍ତ ହୋଇଗଲେ ଏହିସବୁ ତା ପାଖରେ ଲକ୍ଷଣ ପ୍ରକାଶ ପାଇବ, ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ ଏହିଭଳି ଭାବରେ ଭବ ଜ୍ଞାନ ତପସା ଉଦାହରଣ ଭାବନାଗତା ସପ୍ତମଧ୍ୟରେ ଭଗବାନ କହିଲେ, ଭିତରାଗ ଭୟ କ୍ରୋଧ ମନ୍ମୟା ମା ମୁକାଶିତା, ଭିତରାଗ ଭୟ କ୍ରୋଧ ମନ ଭିତରାଗ ଭୟ କ୍ରୋଧ ମନ୍ମୟ ଭବ ଜ୍ଞାନ ତପସା ପୁତା ଭାବନାଗତା, ଭିତରାଗ ଭୟ କ୍ରୋଧ ଚିତ୍ତଦିନ ମନୁଚ୍ଛେ ନା, ଆଉ ଗୋଟେ ରହିଛି ଯେଉଁଟା କୁହାଯାଇଛି ବହବ ଜ୍ଞାନ ତପସା ପୁତା ମଧ୍ୟାମଗତା, ବହବ ଜ୍ଞାନ ତପସା ବହବ ଯେ ଗୋଟିଏ ନୁହଁ ଦୁଇଟା ନୁହଁ, ହଜାର ହଜାର ଲକ୍ଷ ଲକ୍ଷ କୋଟି କୋଟି ଲୋକ ପାଉଛନ୍ତି, ମୁକ୍ତି ପାଉଛନ୍ତି, ବହବ ଜ୍ଞାନ ତପସା ପୁତା ମଧ୍ୟାମଗତା, ସେ ଶ୍ଳୋକଟି ସପ୍ତମ ଅଧ୍ୟାୟରେ ଅଛି ନା ଚତୁର୍ଥ ଅଧ୍ୟାୟରେ ଅଛି ଏ ଶ୍ଳୋକଟି, ବହବ ଏଇଟା ଖାଲି ଥିଓରିଟିକାଲ ନୁହଁ ପ୍ରାକ୍ଟିକାଲ ଜିନିଷ। ଏହିଭଳି ଭାବରେ ଆମେ ମଧ୍ୟ ସେହି ସ୍ତରକୁ ଆସିଯିବା, ଯଦି ଖାଲି ଆମେ ସେଇ ମାର୍ଗରେ ଚାଲିବା, ସେଇ ଧାରାରେ ଚାଲିବା, ଗୁରୁ ଯାହା କହିଛନ୍ତି ସେଇ ଅନୁସାରେ ଚାଲିବା, ଆମେ ମନକଳ୍ପନା ଯୋଗ କରିବା ନାହିଁ, ଭଗବାନ ଗୁରୁଦେବ ଯାହା କହିଛନ୍ତି ସେଇ ଅନୁସାରେ ଆମେ ଚାଲିବା, ଯେଉଁଟା କୁହାଗଲା ବ୍ୟବସାୟ କିମ୍ବା ବୁଦ୍ଧି ଏକ ଏକ ମନରେ ସେଇଟା ସେଇଭଳି ଭାବରେ ଯଦି କାର୍ଯ୍ୟ କରିବା ଆମେ ମଧ୍ୟ ସେଇ ଅବସ୍ଥା ପ୍ରାପ୍ତ ହୋଇଯିବା। କାକକୁ ଗରୁଡ଼ କରେ ଏ ତୁମାର ଗୁଣ, ଗୋଟେ ସାଧାରଣ କାଉଟେ ମଧ୍ୟ ଗରୁଡ଼ ହୋଇଯିବ ଭଗବାନ କୃପାରେ ସବୁ ସମ୍ଭବ ହୋଇପାରିବ ସେଇଟା। ତେଣୁ ଆଉ ଦୁଇଟି ଶୋକ ରହିଲେ ଆମେ ଆଲୋଚନା କରିବା, ତ ଚାରିଟି କଥା ଆଉ ଦୁଇ ଦିନ ଆମର ଏକ୍ସଟେନ୍ସନ୍ ଦେଇଦେଲେ ରହୁଛି ଟାଇମ୍ ଏକ୍ସଟେନ୍ସନ୍, କଣ୍ଟ୍ରାକ୍ଟରମାନେ ଆମେ ସବୁ ଅଡ଼ିଟ୍ କଲାବେଳେ ସେଟା ଅବଜେକ୍ସନ୍ କରୁ, କାହିଁକି ଟାଇମ୍ ଏକ୍ସଟେନ୍ସନ୍ ଦିଆଗଲା, ଟଙ୍କା ବଢ଼ିଗଲା, ସେସବୁ ଅଡ଼ିଟ୍ ପଏଣ୍ଟ ଆସିବ, କିନ୍ତୁ ଆମକୁ ଗୋଟେ ଭଗବାନ ବୁଦ୍ଧଙ୍କୁ କରୁ ଭଗବାନ ଆମକୁ ଟାଇମ୍ ଏକ୍ସଟେନ୍ସନ୍ ଦେଇଦେଲେ ଆଉ ଦୁଇ ଦିନ କଥା କୁହ, ଭାଗବତ ସକାଳେ ଭାଗବତ ସନ୍ଧ୍ୟାରେ ଭଗବତ ଗୀତା। ତେଣୁ ଅବଶ୍ୟ କାଲି ଆମେ କଥା କହିପାରିବା ନାହିଁ, କାହିଁକି ନା ମୁଁ ସିଆଡ଼େ ଯିବା ପ୍ରୋଗ୍ରାମ୍ ଅଛି, ତେଣୁ ଏହାକୁ ଦୁଇଟି ସବୁ ଆମେ ସଂକ୍ଷେପ କହିଦେବା। ଆପଣମାନେ କାର୍ଯ୍ୟକ୍ରମ ଯଦି ଆସିବେ ଆମର ଅନ୍ୟ କିଏ କହିବେ, ଆମେ ବର୍ତ୍ତମାନ କହିବେ। ତେଣୁ 71 ଶ୍ଳୋକରେ କହୁଛନ୍ତି, ବିହାର କାମାନ୍ଦ ସର୍ବାନ୍ ପୁମାନ୍ ତରଙ୍ଗ ନିଃସ୍ପୃହ ନିର୍ମମ ନିରନ୍ତାର ସ ଶାନ୍ତି ମାଧି କରିଛନ୍ତି। ଏଇଟାକୁ ବଳଦେବ ଦର୍ଶନ ବ୍ରଜେତ କିମ୍ ଇତ୍ୟସ ଉତ୍ତର, କିଭଳି ଭାବରେ ସେମାନେ ଜୀବନ ଚଲାବୁଲା କରନ୍ତି, ବ୍ରଜେତ କିଭଳି ଭାବରେ ଯାଆନ୍ତି, ତାର ଉତ୍ତର ହେଉଛି ଏଇଟା। ବିହାର କାମାନ୍ ଯ ସର୍ବାନ୍, ସବୁକିଛି କାମ ବିଷୟବସ୍ତୁକୁ ତ୍ୟାଗ କରି ପୁମାସ ଶରତୀ ନିଶ୍ର, ସେମାନେ ଯେଉଁମାନେ ଆଚରଣ କରନ୍ତି, ଜୀବନଯାପନ କରନ୍ତି, ନିର୍ମମ ନିରହଙ୍କାର, ନିର୍ମମ ନିର୍ମମ କହିଲେ ମମତ୍ଵ ନାହିଁ, ଇଏ ମୋର ବା ଏ ଶରୀର ସମ୍ବନ୍ଧୀୟ ଯେଉଁ ରହିଛି ମମତ୍ଵ, ଇଏ ମୋର ପୁତ୍ର, ଇଏ ମୋର ସ୍ତ୍ରୀ, ମୋର ଘର, ଇଏ ମୋର ସବୁ ମମତ୍ଵ, ସେମାନେ ନିର୍ମମ ମମତ୍ଵରୁ ଉର୍ଦ୍ଧରେ ନିର୍ମମ, ଏବଂ ତାଙ୍କର କୌଣସି ଅହଙ୍କାର ନାହିଁ, ମିଥ୍ୟା ଅହଙ୍କାର ନାହିଁ, ସେମାନେ ହେଉଛନ୍ତି ଭଗବାନଙ୍କର ସେବକ, ଏଇ ଅହଙ୍କାର ତାଙ୍କର ରହିଛି, ମିଥ୍ୟା ଅହଙ୍କାର ନାହିଁ, ତାହେଲେ ସେ ଶାନ୍ତି ପ୍ରାପ୍ତ ହେବେ, ସେ ଶାନ୍ତି ମଧ୍ୟ କରିଛନ୍ତି। 71 ଶ୍ଳୋକ କହିଲେ, ଅନ୍ତିମ ଶ୍ଳୋକଟି ଆମେ କହିଦେବା, କାଲି ଅନ୍ୟ ଶ୍ଳୋକ ଶୁଣିବେ, ଆମେ ସାରିଦେବା କଥାଟି। ଏଇଟା ଅନ୍ତିମ ଶ୍ଳୋକ 2 ଅଧ୍ୟାୟ 71 ଶ୍ଳୋକରେ ଭଗବାନ ମହାରାଜ କହୁଛନ୍ତି ଯେ ନିଷ୍କାମ ହେବାର ଅର୍ଥ ହେଲା ଇନ୍ଦ୍ରିୟ ତୃପ୍ତି ନିମିତ୍ତ କିଛି ପାଇବାକୁ ଆଶା ନ କରିବା। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ କୃଷ୍ଣ ଚେତନଶୀଳ ହେବା ହିଁ ପ୍ରକୃତରେ ନିଷ୍କାମ, ଜଣେ କୃଷ୍ଣ ଚେତନଶୀଳ ହେଲେ ସେ ଶାନ୍ତି ପ୍ରାପ୍ତ ହେବ। କୃଷ୍ଣ ଚେତନଶୀଳ ନହେଲେ ଜ୍ଞାନୀମାନେ ବା ଯୋଗୀମାନେ କର୍ମୀମାନେ ତ ତାଙ୍କର ରହିଛି ବହୁତ ପ୍ରକାର କାମନା ରହିଛି, କିନ୍ତୁ ଏମାନେ ମଧ୍ୟ ଜ୍ଞାନୀମାନେ ଯୋଗୀମାନେ ସେମାନେ ମଧ୍ୟ ଶାନ୍ତି ପ୍ରାପ୍ତ ହୋଇପାରିବେ ନାହିଁ। ସେଥିପାଇଁ ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି ଯେ କ'ଣ ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲେ ଅଶାନ୍ତ, କର୍ମୀମାନେ ଉପଭୋଗ କରିବା ପାଇଁ ଚାହାନ୍ତି, ଯେଉଁ କର୍ମ କରୁଛନ୍ତି ତା'ର ଫଳ ଉପଭୋଗ କରିବା ପାଇଁ ଚାହାନ୍ତି, ସେମାନେ ଭୁକ୍ତି କୁହାଯାଏ। ଜ୍ଞାନୀମାନେ ମୁକ୍ତ ହେବା ପାଇଁ ଚାହାନ୍ତି, ଏବଂ ଯୋଗୀମାନେ ଅଷ୍ଟାଙ୍ଗ ଯୋଗ ଯେଉଁମାନେ ଆଚରଣ କରୁଛନ୍ତି ଯୋଗ ସିଦ୍ଧି ପ୍ରାପ୍ତ ହେବା ପାଇଁ ଚାହାନ୍ତି, ଯୋଗ ସିଦ୍ଧି। ତେଣୁ ଯେହେତୁ ସେମାନଙ୍କର କାମନା ରହିଛି ସେମାନେ ଅଶାନ୍ତ, ସେମାନେ ଶାନ୍ତ ହୋଇପାରିବେ ନାହିଁ। କିନ୍ତୁ କୃଷ୍ଣଭକ୍ତ ନିଷ୍କାମ, କୃଷ୍ଣଭକ୍ତର ଯେଉଁ କାମନା ରହୁଛି ସେ କାମନା ହେଉଛି ଶୁଦ୍ଧ କାମନା। ଆମେ ଯେମିତି କହୁଛେ ସକାଳେ ସକାଳେ ପାଠ କରୁଛେ, ମୋର ଏଇ ଅଭିଳାଷ, ବିଳାସ କିନ୍ତୁ ଦିଓବାସ, ଆମର ଅଭିଳାଷ ରହିଛି, କିନ୍ତୁ ଅଭିଳାଷ ହେଉଛି ଶୁଦ୍ଧ ଅଭିଳାଷ, ଭଗବାନଙ୍କ ସେବା କରିବା ଏଇଟା ମଧ୍ୟ ଅଭିଳାଷ, କିନ୍ତୁ ଏଇଟା ହେଉଛି ଶୁଦ୍ଧ ଅଭିଳାଷ, ତେଣୁ ସେ ଶାନ୍ତି ପ୍ରାପ୍ତ ହୋଇପାରିବେ। କୃଷ୍ଣଭକ୍ତ ନିଷ୍କାମ ଅତୀବ ଶାନ୍ତ। ତେଣୁ ଅନ୍ତିମ ଶ୍ଳୋକଟି ଆମେ କହିଦେବା ଆଜି ଆପଣମାନଙ୍କ ପାଇଁ। ତେଣୁ ଏଠି କୁହାଯାଉଛି ଅନ୍ତିମ ଶ୍ଳୋକ ହେଉଛି ଏଇସା, ଅନ୍ତିମ ଶ୍ଳୋକଟି କାହିଁକି କହିଲେ ନା, ଭକ୍ତାନ୍ ଜ୍ଞାନ ନିଷ୍ଠାନ୍ ସ୍ତୁବନ୍ ଉପସଂଗରତି। ତେଣୁ ଏଇ ଭକ୍ତ ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଜ୍ଞାନ ନିଷ୍ଠା ଭକ୍ତ, ତାଙ୍କୁ ସ୍ତୁବନ୍, ତାଙ୍କୁ ପ୍ରଶଂସା କରାଯାଇକରି ଏଇ ଶ୍ଳୋକ ଏଇ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟକୁ ଶେଷ କରୁଛନ୍ତି ଭଗବାନ। ଉପସଂଗରତି ଏଷା ବ୍ରାହ୍ମୀ ଦୀପାତ ନୈନଂ ପ୍ରାପ୍ୟ ବିମୁହତି ସ୍ଥିତଶ୍ୟାନନ୍ତ କାଳେ ବି ବ୍ରହ୍ମ ନିର୍ବାଣ ଇଚ୍ଛତି। ଅନ୍ତକାଳେ ଜୀବନ ସିଦ୍ଧି ଆସିଗଲା, ଅନ୍ତକାଳ ସମସ୍ତେ ଅନ୍ତ ସମୟ ଆସିବ, କିନ୍ତୁ ଏଇଟା ସିଦ୍ଧି, ଏଷା ବ୍ରାହ୍ମୀ ସ୍ଥିତି, ଏଇ ବ୍ରହ୍ମଭୂତ ସ୍ତରକୁ ସେମାନେ ପ୍ରାପ୍ତ ହେବେ, ବ୍ରାହ୍ମୀ ସ୍ଥିତି, ତ୍ରିଗୁଣରୁ ଉର୍ଦ୍ଧକୁ ସେମାନେ ଚାଲିଯିବେ। ଏ ଯେଉଁ କଥା ସବୁ କୁହାଯାଉଛି ତ୍ରିଗୁଣରୁ ଉର୍ଦ୍ଧର କଥା, ତ୍ରିଗୁଣ ଭିତରେ ରହିଲେ କିଏ ଏଭଳି ହୋଇପାରିବେ ନାହିଁ, ତ୍ରିଗୁଣ ଯେଉଁମାନେ ଉର୍ଦ୍ଧକୁ ଯାଇଛନ୍ତି ସେମାନେ ଏହି ସ୍ଥିତି ପ୍ରାପ୍ତ ହେବେ। 55 72 ଶ୍ଳୋକ ଯାହା ସବୁ କୁହାଗଲା ଏସବୁ ତ୍ରିଗୁଣାତୀତ କଥା, ଆମେ ତ୍ରିଗୁଣ ଭିତରେ ରହି ସେଟା ବୁଝିପାରିବା ନାହିଁ, କିନ୍ତୁ ଜାଣିବା ଯେ ଯାହା କୁହାଯାଉଛି ଏଠି ଭୁଲ କିଛି ନାହିଁ, ଆମେ ମଧ୍ୟ ସେହି ସ୍ଥିତିକୁ ଯାଇପାରିବା। ଏ ବ୍ରହ୍ମ ସ୍ଥିତି, ବ୍ରହ୍ମଭୂତ ସ୍ଥିତି, ଏ ତ୍ରିଗୁଣର ଉର୍ଦ୍ଧ ସ୍ଥିତି ଯାକ ବ୍ରହ୍ମଭୂତ ସ୍ଥିତି ବୋଲି କୁହାଯାଏ। ଏଇସା ବ୍ରାହ୍ମୀ ସ୍ଥିତି ପାର୍ଥ, ପାର୍ଥ ପାଇବାର ଉଦ୍ଦେଶ୍ୟ ତୁମେ ମଧ୍ୟ ସେହି ସ୍ଥିତି ପ୍ରାପ୍ତ ହୋଇଛ ପାର୍ଥ। ନୈନା ପ୍ରାପ୍ୟ ବିମୁହତି, ତେଣୁ ସେହି ସ୍ଥିତି ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ କେବେ ହେଲେ କୌଣସି ଅବସ୍ଥାରେ ମୋହଗ୍ରସ୍ତ ହେବେ ନାହିଁ, ବିଚଳିତ ହେବେ ନାହିଁ, ମୋହଗ୍ରସ୍ତ ହେବେ ନାହିଁ। ଚିତଶ୍ୟାମ ଅନ୍ତକାଳେ, ଏମିତିକି ଅନ୍ତକାଳ ସମୟରେ ମଧ୍ୟ, ମୃତ୍ୟୁ ସମୟରେ ମଧ୍ୟ ବିଚଳିତ ହେବେ ନାହିଁ, ମୋହଗ୍ରସ୍ତ ହେବେ ନାହିଁ। ସେମାନେ ବ୍ରହ୍ମ ନିର୍ମାଣ ଉଚ୍ଚତି ଧାମକୁ ସେମାନେ ଯିବେ। ଏ ମନୁଷ୍ୟ ଜୀବନର ସିଦ୍ଧି କଥା କୁହା ହେଇଗଲା, ଅନ୍ତ୍ୟ ସମୟ କଥା କୁହା ହେଇଗଲା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଭାବାର୍ଥରେ ମୁହୂର୍ତ୍ତକ ମଧ୍ୟରେ ବା ସାଙ୍ଗେ ସାଙ୍ଗେ ବ୍ୟକ୍ତି କୃଷ୍ଣ ଚେତନା ବା ଦିବ୍ୟ ଜୀବନ ଲାଭ କରିପାରେ, କିମ୍ବା ଲକ୍ଷ ଲକ୍ଷ ଜୀବନ ବିତାଇଲା ପରେ ବି ଏହା ପ୍ରାପ୍ତ ହୋଇପାରିବ ନାହିଁ। ଆମେ କୃଷ୍ଣ ଚେତନାକୁ ଆସୁଛେ, କୃଷ୍ଣ ଚେତନାକୁ ଗ୍ରହଣ କରୁନାହିଁ, ମନ ଇଚ୍ଛା ଖେଳୁଛେ। ଗୁରୁଦେବ ପ୍ରଭୁପାଦ ମହାରାଜ ବହୁତ ନିୟମ କରିଛନ୍ତି, ଆମେ ସେଇଟା ମାନୁନେ। ଆମେ ଏଠି ମଧ୍ୟ ରହିକରି କ୍ରିକେଟ୍ ଶୁଣୁଛେ, କ୍ରିକେଟ୍ ସ୍କୋର କେତେ ହେଲା, ମନ ଇଚ୍ଛା କାର୍ଯ୍ୟ କରୁଛେ। ସେମାନେ ଲକ୍ଷ ଲକ୍ଷ ଜନ ବିତିଗଲା ପରେ ମଧ୍ୟ ଏ ସ୍ଥିତି ପ୍ରାପ୍ତ ହୋଇପାରିବେ ନାହିଁ। ପ୍ରଭୁପାଦ ଯେଉଁ ନିୟମ କରିଛନ୍ତି ସେହି ନିୟମ ଅନୁସାରେ ଆମେ ଚାଲିବା, ଯଦି ଆମେ ଏହି ସ୍ଥିତି ପ୍ରାପ୍ତ ହେବା, ମନ ଇଚ୍ଛା ଯଦି କାର୍ଯ୍ୟ କରିବା, ଆମେ ସେ ସ୍ଥିତି ପ୍ରାପ୍ତ ହୋଇପାରିବା। ଲକ୍ଷ ଲକ୍ଷ ଜନ ବିତିଗଲା ପରେ ମଧ୍ୟ ଗୋଟିଏ ଜନ୍ମ କ'ଣ, ଦୁଇଟି ଜନ୍ମ କ'ଣ, ଏହା କେବଳ କଥାଟା ବୁଝିବା ଉପରେ ଏବଂ ତାହାକୁ ଗ୍ରହଣ କରିବା ଉପରେ ନିର୍ଭର କରେ। କେତେଜଣ ଆମେ କ'ଣ ବହୁତ ଗମ୍ଭୀର ହୋଇଛେ, କେତେଜଣ ପ୍ରଭୁପାଦ ମହାରାଜ କହନ୍ତି ଏ କୃଷ୍ଣ କନସିୟସନେସ୍ ଇଜ୍ ଫର୍ ସିରିୟସ୍ ଷ୍ଟୁଡେଣ୍ଟସ୍, ମନ ଖୁସି କରିବା ପାଇଁ, ହସ ଖୁସି ଗମାତ କରିକି ସମୟ ବିତିବା ପାଇଁ ନୁହଁ, ଏଇଟା ଏ ଆଶ୍ରମ ସେଥିପାଇଁ ନୁହଁ, ତାଙ୍କ ପାଇଁ ନୁହଁ। ଯେଉଁମାନେ ବହୁତ ଗମ୍ଭୀର ଷ୍ଟୁଡେଣ୍ଟ ସେମାନେ ରହିବେ ଆଶ୍ରମରେ ରହିବେ, ଭଗବାନ ସେମାନେ ଭଗବାନ ପ୍ରାପ୍ତ ହେବେ, ତାଙ୍କ ଶରଣରେ ଯେଉଁମାନେ ଆସିବେ ସେମାନେ ମଧ୍ୟ ଭଗବାନ ପ୍ରାପ୍ତ ହେବେ। ତେଣୁ ସେଇଟା କୁହାଯାଉଛି ଏ କେବଳ କଥାଟା ବୁଝିବା ଉପରେ ବା ତାହାକୁ ଗ୍ରହଣ କରିବା ଉପରେ ନିର୍ଭର କରେ। ଖଟୁଆଙ୍ଗ ମହାରାଜଙ୍କ ଉଦାହରଣ ଦିଆଯାଇଛି, ମୁଁ ସବୁବେଳେ କହିହେଉଛି ଆମର ଗିନିସ୍ ବୁକ୍ ଅଫ୍ ରେକର୍ଡ଼, ଆମର ବହୁତ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ରହିଛି। ଏଇଟା ଏମିତି କଲେ ସେମିତି କଲେ, 500 ମିଟରକୁ ଏତେ ସମୟରେ ଦୌଡ଼ିକି ପାଇଗଲେ, ଏଭଳି ଭାବେ ବିଭିନ୍ନ ପ୍ରକାର ରେକର୍ଡ଼ ରହିଛି। ସେଭଳି ଭାବେ ଆମର ସ୍ପିରିଚୁଆଲ୍ ରେକର୍ଡ଼ ହେଉଛି ଏଇଟା, ଖଟୁଆଙ୍ଗ ମହାରାଜ ଗୋଟିଏ ମୁହୂର୍ତ୍ତରେ ଭଗବାନଙ୍କୁ ପ୍ରାପ୍ତ ହୋଇଯାଇଥିଲେ। ଖଟୁଆଙ୍ଗ ଭାଗବତ ଆରମ୍ଭରେ ଖଟୁଆଙ୍ଗ ମହାରାଜଙ୍କୁ ଉଦାହରଣ ଦେଇଥିଲେ, ଶ୍ରୀପଦ ଗୋସ୍ୱାମୀ କହିଥିଲେ ପରୀକ୍ଷି କାହିଁକି ବ୍ୟସ୍ତ ହେଉଛ, ଖଟୁଆଙ୍ଗ ନାମ ରାଜସେ ଜ୍ଞାତ ଏଦମ ଆୟୁଷ ମୁହୂର୍ତ୍ତ ସର୍ବମୁତ୍ସୁର୍ଯ୍ୟ ଗତବାନ ଅଭୟ ହରି ଦବାପି ତରି କୌରଭ୍ୟ ସପ୍ତାହ ଜୀବିତା ଅଧି ଉପକଳ୍ପ ସର୍ବଂ ତାବଦ୍ଧ ସାମ୍ପ୍ରଦାୟିକମ୍। ହେ ମହାରାଜ, ଜଣେ ରାଜା ଥିଲେ ଖଟୁଆଙ୍ଗ ମହାରାଜ, ଯିଏ ଭଗବାନ ରାମଚନ୍ଦ୍ରଙ୍କ ପୂର୍ବ ବଂଶଧର, ସିଏ ଯେତେବେଳେ ଜାଣିଲେ ଗୋଟିଏ ମୁହୂର୍ତ୍ତ ତାଙ୍କ ସମୟ ଅଛି, ସେ ସ୍ୱର୍ଗରେ ଥିଲେ, ସ୍ୱର୍ଗରୁ ଆସିଲେ ପୃଥିବୀକୁ ଆସିଲେ, ଯେଉଁ ରହିଛି ଭଗବାନ ରାମଜୀଙ୍କ ଧାମ ଅଯୋଧ୍ୟା ଧାମ, ସେଇଠିକି ଆସିଲେ ଭଗବାନଙ୍କର ଧ୍ୟାନ କରି ଭଗବତ ଧାମକୁ ଗଲେ, ଗୋଟିଏ ମୁହୂର୍ତ୍ତରେ ଏସବୁ ହୋଇଗଲା। ଏହି ଗିନିସ୍ ବୁକ୍ ଅଫ୍ ରେକର୍ଡ଼, ଏବେ ରେକର୍ଡ଼କୁ କେହି ବ୍ରେକ୍ କରିନାହାନ୍ତି ଏ ପର୍ଯ୍ୟନ୍ତ, ଗିନିସ୍ ବୁକ୍ ଅଫ୍ ରେକର୍ଡ଼। ଖଟୁଆଙ୍ଗ ମହାରାଜ ଠିକ୍ ତାଙ୍କର ମୃତ୍ୟୁର ଅଳ୍ପ କେତେ ମିନିଟ୍ ପୂର୍ବରୁ 56 ମିନିଟ୍ 48 ମିନିଟ୍ ମୁହୂର୍ତ୍ତ ହେଉଛି ଗୋଟେ 48 ମିନିଟ୍, 48 ମିନିଟ୍ରେ ସେ ପ୍ରାପ୍ତ ହୋଇଗଲେ ଭଗବାନଙ୍କୁ। 48 ମିନିଟ୍ରେ ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ ଆତ୍ମସମର୍ପଣ କରିବା ଦ୍ୱାରା ଏ ପ୍ରକାର ଅବସ୍ଥା ବ୍ରାହ୍ମୀ ସ୍ଥିତି ଲାଭ କରିଥିଲେ। ତେଣୁ ଆମେ ଏତେ ଦିନ ରହିଲେଣି, ବାସ କଲେଣି, ଆଶ୍ରମ ବାସ କଲେଣି, ଆମେ କାହିଁକି ହେଉନି, ଆମେ ଗ୍ରହଣ କରୁନି। ପ୍ରଭୁପାଦ ମହାରାଜ ନିୟମ କରିଛନ୍ତି, ଆମେ ସେଇଟା ମାନିବା ନାହିଁ, ତାହେଲେ କେମିତି ଆମେ ଉଦ୍ଧାର ହେବା, ବ୍ରାହ୍ମୀ ସ୍ଥିତି କ'ଣ ପ୍ରାପ୍ତ ହେବା, ତଥା ଯାହା ଅଧମାଗତି ଅଧମାଗତି ପ୍ରାପ୍ତ ହେବା ଅଧମ। ଆମେ ସେଦିନ କହୁଥିଲେ ସନ୍ଦୀପିନୀ ପ୍ରଭୁ ଯେଉଁମାନେ ସେ ମହାରାଜ କହନ୍ତି, ତେଣୁ ସେ ନରକକୁ ଯିବ ନା କ'ଣ କହିଲେନି, କହିଲେ ସେ ମହାରାଜ ଜଣେ କହୁଛନ୍ତି ତାଙ୍କ ବିଷୟରେ। ଆମର ପୂର୍ବରୁ ନିୟମ କରିଛନ୍ତି ଏହି ରାସ୍ତାରେ ଗଲେ ଆମେ ବ୍ରାହ୍ମୀ ସ୍ଥିତି ପ୍ରାପ୍ତ ହେବା, ସମସ୍ତଙ୍କୁ ବ୍ରାହ୍ମୀ ସ୍ଥିତି ପ୍ରାପ୍ତ ହେବା ପାଇଁ ବ୍ୟବସ୍ଥା କରିଛନ୍ତି, ଆପଣମାନେ ମଧ୍ୟ ସମସ୍ତେ ପ୍ରାପ୍ତ ହୋଇପାରିବେ, କିନ୍ତୁ ସେହି ଅନୁସାରେ ନିୟମ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ। ତେଣୁ ଏଭଳି ଭାବରେ ଭକ୍ତିବିଧାନ୍ତ ପର୍ପଟର ଦ୍ୱିତୀୟ ଅଧ୍ୟାୟ ସମାପ୍ତ ହେଲା। ଆମକୁ ଆପଣମାନେ ସୁଯୋଗ ପ୍ରଦାନ କଲେ ଆମେ ଏହି ପ୍ରଥମ ଅଧ୍ୟାୟ ଏବଂ ଦ୍ୱିତୀୟ ଅଧ୍ୟାୟ ସଂକ୍ଷେପ କରିକି ଆପଣଙ୍କୁ ପାର କରିଦେଲେ ଏତେ ପର୍ଯ୍ୟନ୍ତ ଘିନି ଆସିବୁ ଆମେ, ନହେଲେ ଅନ୍ତତଃ ଲୋକେ 72 ଦିନ ଲାଗିଥାନ୍ତା, 2 ମାସ 12 ଦିନ ଲାଗିଥାନ୍ତା ଏଇ ଦ୍ୱିତୀୟ ଅଧ୍ୟାୟ। ପ୍ରଥମ ଅଧ୍ୟାୟ 46ଟି ଶ୍ଳୋକ ଅଛନ୍ତି ନା କେତେ, 46 ଦିନ ଲାଗିଥାନ୍ତା, ଆମେ ମାତ୍ର ଗୋଟିଏ ମାସ ବି ଲାଗିଲାନି ଆମେ ଶେଷ କରିଦେଲେ। ତେଣୁ ଆପଣମାନଙ୍କୁ ବହୁତ ଧନ୍ୟବାଦ, ଆପଣମାନେ ଆମକୁ ସୁଯୋଗ ଦେଲେ ଏଇଭଳିଆ କହିବା ପାଇଁ। ପୁଣି ଭବିଷ୍ୟତରେ ଯଦି ସୁବିଧା ହେବ ଆମେ କହିବା, ଆମ ଅନ୍ୟ ଭକ୍ତମାନେ ମଧ୍ୟ କହିବେ ଶ୍ଳୋକ ଭଗବତ ଗୀତା, ସମସ୍ତଙ୍କୁ ସୁଯୋଗ ଦେଇଛନ୍ତି ପ୍ରଭୁପାଦ ମହାରାଜ, ସମସ୍ତେ ଭଗବତ ଗୀତା କହିବେ, ଭାଗବତଙ୍କୁ କହିବେ। ପ୍ରଭୁପାଦ ମହାରାଜ ଆମକୁ ସେ ସୁଯୋଗ ଦେଇଛନ୍ତି, ଆମକୁ ସେ ଗୋଟେ କ'ଣ ସୁବର୍ଣ୍ଣ ସୁଯୋଗ ଆମକୁ ଦେଇଛନ୍ତି, ଆମେ ସେଇଟାକୁ ହଜେଇ ମାନେ ଗ୍ରହଣ କରୁନାହିଁ, ସେଇଟାକୁ ମାନେ ସେଇଟାକୁ ବ୍ୟର୍ଥ କରିଦେଉଛେ। ଆମକୁ ସୁଯୋଗ ଦେଇଛନ୍ତି ପ୍ରଭୁପାଦ ମହାରାଜ, ଶ୍ଲୋକ କହିବା ପାଇଁ ଭଗବତ ଗୀତା କହିବା ପାଇଁ ଆମେ ନ ଜାଣିଲେ କିନ୍ତୁ ପ୍ରଭୁପାଦ ମାନେ ଯେତିକି କହିଛୁ ସେତିକି କହିଦେଲେ ବି ହେଇଗଲା, ଶ୍ଲୋକ ହେଇଗଲା ଗୀତା ସ୍ତ୍ରୀ ଯଥେଷ୍ଟ, କିଛି ନ ଜାଣିଲେ ମଧ୍ୟ ସମସ୍ତେ ଜାଣି ସମସ୍ତେ ପାଇପାରିବେ, କିଛି ଅସୁବିଧା ନାହିଁ, ପ୍ରଭୁପାଦ ମାନେ ସବୁ ବ୍ୟବସ୍ଥା କରିଛନ୍ତି। ତେଣୁ ଯାହା ହଉ ଆମକୁ ସୁଯୋଗ ମିଳିଲେ ଆପଣମାନେ ଦେଲେ, ତେଣୁ ଆପଣମାନଙ୍କୁ ବହୁତ ଧନ୍ୟବାଦ। ତେଣୁ ଆମ କଥା ବି ବିଶ୍ରାମ ପଚାରିବା, ଆପଣ କାହାର କିଛି ପ୍ରଶ୍ନ ଅଛି ସନ୍ଦେହ ଅଛି ନହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବକୁନ୍ଦ କି ଦାରି ଗୌର ପ୍ରେମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ। ଆଜ୍ଞା।